ଶ୍ରୀମଦ୍ ଭାଗବତ ଦଶମ ସ୍କନ୍ଦର ବିଂଶତମ ଅଧ୍ୟାୟରୁ ଆମମାନେ ଶ୍ରବଣ କରୁଥିଲେ ତତ୍ତ୍ୱ ଭିତ୍ତିକ ଆଧାର ଉପରେ ସୁଖଦେବ ଗୋସ୍ୱାମୀ ପରୀକ୍ଷିତ ମହାରାଜଙ୍କୁ ଅହେତୁକି ଭଗବତ ତତ୍ତ୍ୱରେ ମଣ୍ଡିତ କରୁଛନ୍ତି ଯେଭଳି କାଲି ଆମେ ଶୁଣୁଥିଲେ ପର୍ବତରୁ କେଉଁଠି କୌଣସି କୌଣସି ସ୍ଥାନରେ ଜଳ ଆସୁଛି, ଅନ୍ୟ ସ୍ଥାନରେ ସେ ଜଳ ପ୍ରଦାନ କରୁନାହିଁ ପର୍ବତ, ସେଭଳି ଜ୍ଞାନୀମାନେ କୌଣସି କୌଣସି ବ୍ୟକ୍ତିକୁ ଏ ଜ୍ଞାନାମୃତ ବା ଭଗବତ ତତ୍ତ୍ୱ ପ୍ରଦାନ କରନ୍ତି, କୌଣସି କୌଣସି ବ୍ୟକ୍ତିକୁ ଦିଅନ୍ତି ନା, ଏଥିରେ ଯୋଗ୍ୟ ଅଯୋଗ୍ୟର କୌଣସି ବିଚାର ନାହିଁ। ଯୋଗ୍ୟତା ଅଯୋଗ୍ୟତା ଭୌତିକ ସ୍ତରରେ ତାର ବହୁତ ମୂଲ୍ୟ ରହିଛି। ଭୌତିକ ଦୁନିଆରେ ତୁମେ ଅଯୋଗ୍ୟ ହେଲେ ତୁମକୁ କ'ଣ ଲୋକ କହିବେ? ବାପୁ ବି ଭଲ ପାଇବନି। ଭୌତିକ ଦୁନିଆରେ ଯେଉଁ ବିଦ୍ୟା ରହିଲା, ଭୌତିକ ଦୁନିଆରେ ଯେଉଁ ଶିକ୍ଷା ରହିଲା, କେବଳ ଗୋଟିଏ ଜିନିଷ ଉପରେ କ'ଣ, ତୁମେ କେମିତି ଯୋଗ୍ୟ ହେବ ବଞ୍ଚିବା ପାଇଁ, ତୁମକୁ ଯୋଗ୍ୟ ହେବାକୁ ପଡ଼ିବ। ଯୋଗ୍ୟ ନହେଲେ ତୁମକୁ ତ କେହି ପଚାରିବେନି। ଆଉ ବାପା ବି ବ୍ୟସ୍ତ ହେଇଯିବ, ମା ବି ବ୍ୟସ୍ତ ହେଇଯିବ, ପରିବାର ବି ବ୍ୟସ୍ତ ହେଇଯିବ, ସ୍ତ୍ରୀ ବି ବ୍ୟସ୍ତ ହେଇଯିବ, ଯୋଗ୍ୟ ହେଲାନି ମୋ ସ୍ୱାମୀଟା। ଯୋଗ୍ୟ ମାନେ କ'ଣ? ସେଠି ଅର୍ଥ ଆଉ ଯଶ, ଯଶର ଯୋଗ୍ୟତା ଆଉ ଅର୍ଥର ଯୋଗ୍ୟତା, ଅର୍ଥ ପାଇପାରୁଥିବ ଆଉ ଯଶ ପାଇପାରୁ, ତା ଜଗତରେ ତୁମେ ପ୍ରତିଷ୍ଠିତ ହେଇଗଲା। ଅଯୋଗ୍ୟ ବ୍ୟକ୍ତି କେହି ଭଲ ପାଆନ୍ତିନି। କିନ୍ତୁ ଭକ୍ତି ରାଜ୍ୟରେ ଓଲଟା, ଭକ୍ତି ରାଜ୍ୟରେ ଯେଉଁ ଯୋଗ୍ୟତାଟା ରହିଛି, ଆମ ପାଖରେ ଯେଉଁ ଗୁଣ ଗୁଡ଼ାକ ରହିଛି, ସେ ଗୁଣ ଗୁଡ଼ାକ ଯେ ଭଗବାନଙ୍କୁ ଆକର୍ଷଣ କରିବାରେ ସମର୍ଥ ତା ନୁହେଁ। ଭୌତିକ ଦୁନିଆରେ ଯେଉଁ ଯୋଗ୍ୟତାଟା ରହିଛି, ସେଟା କ'ଣ ତୁମେ ଅର୍ଥ ପାଇପାରିବ? ଆମର ବର୍ତ୍ତମାନ ଯେଉଁ ଯୋଗ୍ୟତା ରହିଛି, ଆମେ କ'ଣ କରିପାରିବା? ଆମେ କହିପାରିବା ଯେ ଆମେ ଭକ୍ତି ପାଇପାରିବା ନା? ଏ ଯୋଗ୍ୟତାଟା କ'ଣ? ଗୁଣର ସୃଷ୍ଟ, ଗୁଣ ଦ୍ୱାରା। ଆଉ ଇଏ ସବୁବେଳେ ଗୋଟେ ସର୍ତ୍ତ ଉପରେ ଚାଲିଛି। ପ୍ରାକୃତ ସ୍ତରରେ ଜଣେ ଭକ୍ତର ତାର ଯେତେ ଯୋଗ୍ୟତା ରହିଛି, ସେ ଗୋଟେ ସର୍ତ୍ତ ନେଇ କାମ କରୁଛି। ତାର ଯେମିତି ଜଣଙ୍କୁ ଯତ୍ନ ନିଆଯାଉଛି, ତାକୁ ଖାଇବା ପାଇଁ ଦିଆଯାଉଛି, ତାକୁ ରହିବା ପାଇଁ ଦିଆଯାଉଛି, ତାର ବ୍ୟବସ୍ଥା କରାଯାଉଛି, ତାର କମ୍ପ୍ଲେନ୍ ବୁଝାଯାଉଛି, ତାକୁ ତାପରେ ସେ କ'ଣ କରୁଛି? ସେବା କରୁଛି। ତ କିଛି ସର୍ତ୍ତ ନେଇକି ତାର ଯୋଗ୍ୟତାକୁ ସେ ବ୍ୟବହାର କରୁଛି ନିଃସର୍ତ୍ତ ଭାବରେ। ଜଣେ ଭଗବାନଙ୍କର ପ୍ରେମ ନ ପାଇଲେ ସେ କେବେ ହେଲେ ନିଃସର୍ତ୍ତ ଭାବରେ, ସର୍ତ୍ତହୀନ ଭାବରେ ସେ କେବେ ଭଗବାନଙ୍କ ସେବା କରିପାରିବନି। ଯେହେତୁ ମାଆଟା, ମା ତାର ପୁଅକୁ ଯେଉଁ ଭଲ ପାଉଛି, ସେ କ'ଣ ଅଫିସର ଭାବରେ ଭଲ ପାଉଛି, ପୋଲିସ ଭାବରେ ଭଲ ପାଉଛି, ପୁଅ ଭାବରେ ଭଲ ପାଉଛି? ତାକୁ ଟ୍ରେନିଂ ଦେଉନାହାନ୍ତି। ତାର ଭଲ ପାଇବାଟା ଗୋଟେ ସର୍ତ୍ତହୀନ ମୂଳକ, କୌଣସି ସର୍ତ୍ତ ନାହିଁ, ତାର ସ୍ୱାଭାବିକ ଭଲ ପାଇବା। ଜୀବନ ନିକଟ ଯେଉଁ ଯୋଗ୍ୟତା ଗୁଡ଼ାକ ରହିଛି, ଯାହା ଯାହା ଯୋଗ୍ୟତା, କିଏ ଭଲ ରୋଷେଇ କରିପାରୁଛି, କିଏ ଭଲ କହିପାରୁଛି, କିଏ ଭଲ ପ୍ରବଚନ ଦେଇପାରୁଛି, ସେ ଗୋଟେ ସର୍ତ୍ତ ନେଇକି କାମଟା କରୁଛି। ସବୁବେଳେ ମାର୍କ କରି ତୁମେ ଦେଖ ତାକୁ, ସର୍ତ୍ତ କିଛି ଗୋଟେ ସର୍ତ୍ତରେ ସେ ଏଇଟା କରୁଛି। ସର୍ତ୍ତ କ'ଣ? ଯେମିତି ତାକୁ ସମ୍ମାନ ଉପଯୁକ୍ତ ଦିଆଯାଉଥିବ, ସେ ଯାହା କହୁଥିବ ତା କଥା କିଏ ବୁଝୁଥିବ, ତାକୁ ଭଲ ଖାଇବା ପିଇବା ରହିବାର ବ୍ୟବସ୍ଥା କରାଯିବ, ତାହେଲେ ସେ ହଇରାଣ କରିବନି। ଜଣେ ପ୍ରେମ ନ ପାଇଲା ପର୍ଯ୍ୟନ୍ତ ସେ ସମର୍ପଣ କେବେ କରିପାରିବ ନାହିଁ। ସେଥିପାଇଁ ଆମର ଯାହା ସମର୍ପଣର ଅଭିନୟ ଗୁରୁଦେବ କୁହନ୍ତି, ସେଟା ହେଉଛି ଗୋଟେ ଆଂଶିକ ବା ସର୍ତ୍ତମୂଳକ ବା କୃତ୍ରିମ। ଭଗବାନଙ୍କର ପ୍ରେମ ବିନା ଏସବୁ ତତ୍ତ୍ୱ ଜିନିଷ, ଏଠି ମୁଁ କୌଣସି ଗପ ବା ବାହାରେ କେଉଁଠି ଗଲେ ଆମେ ପ୍ରବଚନ ଫ୍ରବଚନ ସେ ବାହାର ଲୋକଙ୍କ ପାଇଁ କୁହାଯିବ, ଭକ୍ତ ସମାଜରେ ଗୋଟେ ସବୁ ବାହାର ଲୋକମାନେ କ'ଣ, ସେମାନଙ୍କୁ କୃଷ୍ଣ ଚେତନାରେ ଅଣାଯିବ, ସେମାନେ ସ୍ୱୀକୃତି ପାଆନ୍ତୁ, ତାଙ୍କୁ ସବୁ ବିଭିନ୍ନ ଗପ ଉପଦେଶ ନୀତି ଏଗୁଡ଼ା ସବୁ କହିବାକୁ ପଡ଼େ। ଭକ୍ତମାନଙ୍କର କ'ଣ? ଆମର ଏଇଟା ପୋଷଣ। ପୋଷଣଟା କ'ଣ ବୁଝିପାରୁଛ ନାହିଁ? ପୋଷଣଟା କ'ଣ? ଛୁଆ ଜଣେ ଜନ୍ମ କରିବା ଆଉ ପୋଷିବା, ପୋଷିବା ଲୋକର ବେଶୀ ଦାୟିତ୍ୱ ରହିଲା। ଭଗବାନ କାହିଁକି ଋଣୀ ହେଇଗଲେ? ନନ୍ଦଯଶୋଦାକୁ କାହିଁ ଭୁଲି ପାରିଲେନି? ମାଆଟା ଛୁଆର ଜନ୍ମଟା ଯତ୍ନଟା ନିଏ, କିନ୍ତୁ ମୁଁ ମୋ ମାଆକୁ ଛାଡ଼ିକି ଚାଲି ଆସିଲି, କିନ୍ତୁ ଯଶୋଦା ମୋତେ ମାଆଠାରୁ ବଡ଼ ଭଲ ସମ୍ମାନ ଏ ମୋତେ ସ୍ନେହ ଦେଲେ। କୃଷ୍ଣ ସେ ହିଁ ଭାବୁଥିଲେ, ଏତେ ଯତ୍ନ ଏତେ ସ୍ନେହ, ପୋଷଣଟା ବଡ଼, ଗଛଟା ଲଗେଇବାଟା ବଡ଼ ନୁହେଁ, ଗଛଟା ଆମକୁ ମଞ୍ଜିଟା ପକେଇଦେଲେ ଗଛ ଉଠିବା, ତାକୁ ଫଳ ଫୁଲ ସେ ଆଣିକି ପ୍ରଦାନ କରି ତାକୁ ଆମେ ଆଣିକି ଭଗବାନ ପାଖରେ ଲଗେଇବା, ଏଇଟା ହେଉଛି ବଡ଼ ଦାୟିତ୍ୱ। ସେଭଳି ଜୀବନରେ ପୋଷଣଟା ହେଉଛି ବଡ଼, ତେଣୁ ଏଥିରେ ଏସବୁ ତାତ୍ତ୍ୱିକ ଜିନିଷ, ଏସବୁ ଗପ ସବୁ ଭଲ ମନ୍ଦ ଏଗୁଡ଼ା ସବୁ ବାହାର ଲୋକଙ୍କୁ କୁହା ହେବ, ଉପଦେଶ ବିଭିନ୍ନ ଉପାଖ୍ୟାନ ଭକ୍ତ ସମାଜରେ ଏସବୁ ଅନ୍ତରଙ୍ଗ ଭଜନର ଏଇଟା ସହାୟକ ପୋଷଣ ଜିନିଷ। ଆମେ ଯଦି ଭଗବାନଙ୍କର ପ୍ରେମଟା, ଯେତିକି ଆମର ଭଗବାନଙ୍କର ପ୍ରେମ ଆସିବ ସେତିକି ନେଚୁରାଲିଟି କ'ଣ କୁହାଯିବ, ସ୍ୱାଭାବିକ ସମର୍ପଣ ଆସିବ, ପ୍ରୀତି ଆସିବ। ଭଗବାନଙ୍କ ପ୍ରତି ମମତା ନ ଆସିବ, ଆମର ସବୁ କାମଟା ଗୋଟେ କ'ଣ କୃତ୍ରିମ ଭାବରେ ଚାଲିଥିବ, ସର୍ତ୍ତମୂଳକ ଚାଲିଥିବ। ସର୍ତ୍ତମୂଳକ ନା, ମୁଁ କାହିଁ ଏତେ କରିବାକୁ ଯିବି, ସର୍ତ୍ତମୂଳକ ଆସିବ ସବୁବେଳେ ମନରେ ଏ ଜିନିଷ, ଏଇଟା ତାଙ୍କୁ ଆମେ ବଦ୍ଧ ଜୀବଟା ଆଉ ଗୋଟେ ବଦ୍ଧ ଜୀବ ନା, ସେ ତାଙ୍କ ପ୍ରେମ ପ୍ରେମ ଭକ୍ତିରେ ସେ ପ୍ରାପ୍ତ ନ ହେଲା ପରେ ସେ ସମ୍ପୂର୍ଣ୍ଣ ଶରଣାଙ୍ଗ ତାର ସ୍ୱାଭାବିକ ଜୀବନ ହେଇପାରିବ ନାହିଁ, କେବେ ହେଇପାରିବନି। ମାନେ ଯୋଗ୍ୟତା ଯେଉଁ କଥା ପଡ଼ିଛି, ଖାଲି ଯେମିତି ଶୁଣୁଥିଲେ ଧ୍ରୁବ ସରି ବ୍ୟାଧ ରହୁଗଣ ଆଉ କିଏ ଅସୁର ବାଳକ, ତାଙ୍କ ଯୋଗ୍ୟତା ଦୃଷ୍ଟିରୁ ଦେଖିବାକୁ ଗଲେ ତିନି ଜଣ ଯାକ କେହି ଭଗବତ ଉପଦେଶ ପାଇବା ଯୋଗ୍ୟ ବ୍ୟକ୍ତି ନୁହନ୍ତି, କିନ୍ତୁ ତାଙ୍କୁ ହିଁ ଦିଆଗଲା। ଆମ ପାଖରେ ଯେଉଁ ଯୋଗ୍ୟତା ଗୁଡ଼ାକ ରହିଛି ସେଗୁଡ଼ା ସବୁ ଆମେ ସର୍ତ୍ତମୂଳକ ଭାବରେ କାର୍ଯ୍ୟ କରୁଛେ। ଆମେ କହିବାନି ଯେ ଯୋଗ୍ୟତା ନଥିଲେ ପୁଣି ଚଳିବା କେମିତି, କାମ କରିବା କେମିତି, ଭଲ। ଅର୍ଜୁନଙ୍କର ଯୋଗ୍ୟତା ତାର ଥିଲା କ'ଣ, ଯୋଦ୍ଧା ଭାବରେ, କିନ୍ତୁ ସିଏ ଯେଭଳି ଯୁଦ୍ଧ କରିବା ପାଇଁ ଚାହୁଁଥିଲେ, ସିଏ ଯେଉଁଟା ଡିସିସନ୍ ନେଉଥିଲେ ସେଇଟା ଠିକ୍ ନଥିଲା। ଯୋଗ୍ୟତାଟା ଦେଲେ ଭଗବାନଙ୍କ ନିର୍ଦ୍ଦେଶରେ, ଗୁରୁଙ୍କ ନିର୍ଦ୍ଦେଶରେ ଜଣେ କାର୍ଯ୍ୟ କରେ, ସେଇଟା ଫିଲ୍ଟର ଯେମିତି ଗୋଟେ ପାଣିଟା ଆସୁଛି, ସେ ପାଣିରୁ କ'ଣ ହେଉଛି, ଫିଲ୍ଟର ବସେଇଲେ ତା ମେସିନ୍ଟା ସେ କ'ଣ କରୁଛି, ତାକୁ ତାର ଯେଉଁଗୁଡ଼ା ରହିଛି ମଳ ଅଂଶ ତାକୁ ସବୁ ବାହାର କରିଦେଉଛି। ଆମର ଯୋଗ୍ୟତାଟାକୁ ତାକୁ ଫାଇନ୍ କରିବାକୁ ପଡ଼ିବ, କାହିଁକି ସେ ଯୋଗ୍ୟତା କ'ଣ କରୁଛି ନା, ତୁମେ ଯୋଗ୍ୟତାଟା ତୁମକୁ କ'ଣ କରି ଦୂରେଇ ଦେବ। ଏ ଯୋଗ୍ୟତାଟା ଯଦି ଶୋଧିତ ନହେଲା, ସେଥିପାଇଁ କ'ଣ କହୁଛେ ଆମେ, ଦିଆ ପଦ ଛାୟା ଶୁଦ୍ଧ ହେ ଆମର। କ'ଣ ଶୋଧିବେ, କ'ଣ ଶୋଧନ କରିବେ, ତୁମକୁ ଶୋଧନଟା ଯେଉଁ କରିବେ କ'ଣ ଶୋଧନ କରିବେ, ଆମର ଦୁର୍ଗୁଣ ଅଛି, ଆମର ଖରାପ ଗୁଣ ଗୁଡ଼ାକ ରହିଛି। ଗୁରୁଙ୍କର କାମ ହେଲା ସେ କେବଳ ଶୋଧନ କରିବେ, ତାଙ୍କ କାମଟା କେବଳ କାମଟା ସେ, ଆଉ କିଛି କାମ ନାହିଁ। ଗୁରୁଙ୍କର ଯେଉଁ ବିଜନେସ ହେଲା କେବଳ ଶିଷ୍ୟର ଦୋଷ ଦେଖିକି ତାକୁ ତାକୁ ସୁଧାରି ଦେବା, କାହିଁକି ତା ପାଖରେ ଯେଉଁ ଯୋଗ୍ୟତା ରହିଛି ସେ ଯୋଗ୍ୟତା, ସେ କ'ଣ ଭାବୁଛି ମୋର କୌଣସି ଦୋଷ କେହି ବି ଏ ଜଗତରେ, ନିଜର ଦୋଷ ନିଜେ ଦେଖିଦେବା ଟା ହେବନି, କେବେ ଦେଖିବି। ତେଣୁ ଏଇ ଯେଉଁ ଯୋଗ୍ୟତାଟା ଆମର ରହିଛି, ଏଇଟା ଆମକୁ ଦିନେ ଦୂରେଇ ନେଇ ଚାଲିବ ଭଗବାନଙ୍କ ପାଖରୁ। ଯାହାର ଯେତେ ଯୋଗ୍ୟତାର ଭାବ ପ୍ରବଳ, ସେ ସେତେ ତାର ସ୍ୱତନ୍ତ୍ରତାର ଭାବ ପ୍ରବଳ, ସେ କହୁଛି ମୋ ଯୋଗ୍ୟତା ଅଛି, ମୋର କ'ଣ ଅସୁବିଧା, ମୁଁ ମଠ ନ ରହିବି ବେଲେ ମୁଁ ପଳେଇବି, କ'ଣ ଅସୁବିଧା ହେଇଯାଉଛି, ମୁଁ ଯାଇ ମୋ ଘରେ ରହିବି, ମୁଁ ଯାଇ ମଠ କରିଦେବି। ସେ ଛାଡ଼ିଦେବ ଯେକୌଣସି ସମୟରେ ଗୁରୁ କୃଷ୍ଣ ଛାଡ଼ିଦେବ। ଯୋଗ୍ୟତାଟା ଏତେ ବଡ଼ ବିପଦ ଜିନିଷ, ଯିଏ ସବୁ କାମ ଜାଣିଛି, ତୁମେ ଦେଖୁନା ଯିଏ ସବୁ ସବୁ କାମ ଗୁଡ଼ା ଜାଣିଛନ୍ତି, ସେ ତାଙ୍କ ସେ କାହା ଉପରେ ନିର୍ଭର କରି ରହିବେନି, ଭଗବାନଙ୍କୁ ରହି ନିର୍ଭର କରିବେନି, ତା ମନଟା ତ ପୁରା ତାକୁ ଏତେ ଇଣ୍ଡିପେଣ୍ଡେଣ୍ଟ କରିଦେଇ ସେ କାହା ଉପରେ ନିର୍ଭର କରିବେନି, ଭଜନ ବି କରିପାରିବେନି, ଶରଣାଗତ କେବେ ହେଇପାରିବେନି, ଅଯୋଗ୍ୟତା ଭାବନା ଆସିବନି। ତ ଆଉ ଏଠି ତ ମୁଁ ଗୋଟେ ଅନକ୍ୱାଲିଫାଏଡ୍ ପର୍ସନ୍, ଭଗବାନ ମୋର କୃପା ଦରକାର, ସେ ତ କହିବେ ମୁଁ ସବୁ ଜାଣିଛି ମୋର କ'ଣ ଅସୁବିଧା ଅଛି। ସେଥିପାଇଁ ଏ ଯୋଗ୍ୟତାର ଶୁଦ୍ଧିକରଣ ଦରକାର ଅଛି, ଆମେ ବ୍ୟବହାର କରି ଆମର ଯେଉଁ ଯୋଗ୍ୟତା ଭଗବାନ ଦେଇଛନ୍ତି। କିନ୍ତୁ ଅର୍ଜୁନ ବ୍ୟବହାର କଲେ, ଅର୍ଜୁନ କେତେ ପ୍ରକାର ସବୁ କାମ କରିଦେଲେ, କ'ଣ କହିଦେଲେ ସେଇ ଯୁଦ୍ଧଟା କରିବ କିନ୍ତୁ ସର୍ବଧର୍ମାନ ପରିତ୍ୟଜ ମାମେକମ୍ ଶରଣମ୍ ରାଜ, ଯୁଦ୍ଧ କରିବ ବର୍ତ୍ତମାନ ସର୍ବଧର୍ମାନ ପରିତ୍ୟଜ ମାମେକ, ସବୁ ଧର୍ମକୁ ଛାଡ଼ିବେ, ତାହେଲେ କ୍ଷତ୍ରିୟ ଧର୍ମଟାକୁ ଛାଡ଼ିବା ଦରକାର କି ନାହିଁ, ଭଗବାନ କ'ଣ କହିଲେ ସବୁ ଧର୍ମକୁ ତୁମେ ଛାଡ଼, ତାହେଲେ କ୍ଷତ୍ରିୟ ଧର୍ମକୁ ଛାଡ଼। ଅର୍ଜୁନ କହିଥାନ୍ତା ଆପଣ ଯଦି କହିବେ ସବୁ ଧର୍ମକୁ ଛାଡ଼, ତୁମେ କ୍ଷତ୍ରିୟ ଧର୍ମକୁ ଛାଡ଼ିଦେବ, ମୁଁ କାହିଁ ଯୁଦ୍ଧ କରିବି, ନା ମାମ ଏକମ୍ ଶରଣମ୍ ରାଜ, ବର୍ତ୍ତମାନ ତୁମେ ଯେଉଁ ଯୁଦ୍ଧ କରିବ, ପୂର୍ବରୁ ଯେଉଁ ଯୁଦ୍ଧ କରିବ ତା ଭିତରେ ପାର୍ଥକ୍ୟ ରହିଛି, ପୂର୍ବରୁ ଯୁଦ୍ଧ କରୁଥିଲା ତୁମ ପାଇଁ, ବର୍ତ୍ତମାନ ଯୁଦ୍ଧ କରିବ ମୋ ପାଇଁ, ସମାନ ଯୋଗ୍ୟତା କିନ୍ତୁ ପୁରା ଓଲଟା ଡିରେକ୍ସନ୍ରେ କାମ କରିବାକୁ ପଡ଼ିବ। ଯେତେବେଳେ ତୁମେ ତୁମ ପାଇଁ କାମ କରୁଛ, ତୁମେ ତୁମ ଲୁଗାଟା ସଫା କରୁଛ, ତୁମ ରୁମ୍ଟା ସଫା କରୁଛ, କେମିତି କରୁଛ, ତୁମ ବେଡ଼୍ଟା, ତୁମ ଲୁଗାଟା, ତୁମ ଥାଳିଟା, ତୁମେ କେମିତି କରୁଛ, ରେ ପ୍ରଦୀପ ତୋ ଲୁଗାଟା ହେଠି ପଡ଼ିଛି, ମୁଁ ଦେଖୁନି ସେଠି ଗାମୁଛା ପଡ଼ିଥିବ, ଗାମୁଛା ପଡ଼ିଛି, ତୋ ଲୁଗା ପଡ଼ିଛି, ଆଉ ଜଣଙ୍କ ଲୁଗା ପଡ଼ିଥିବ, ଏ ଦୁଇଟା ଯିଏ ବି ଯିବ, ତୁମେ ହଉ କିଏ ବି ହୁଅ, ଗଲେ ନିଜ ଲୁଗାଟା କ'ଣ କରିବ, ଗୋଟେ ତ ଝାଡ଼ ଝୁଡ଼ିକି ପରିଷ୍କାର କରି ନେଇ ଆସିବ, ଏଇଟା ସ୍ୱାଭାବିକ, ତୁମ ଲୁଗାଟା ତୁମେ ଧରି ଆସିବ, ତାକୁ ଯେମିତି ଭାଗ କରି ରଖିବ, ଅଲଗା ଗୋଟେ ଲୋକ ଯଦି ଆଉ ଜଣେ କହିବି ମୁଁ ଅଲଗାଟା ରଖିଦେଲୁ, ଦେଖିବା ଦୁଇଟା ଲୁଗା ମିଳେଇଲ, ତୁମ ଲୁଗାଟା ଯେମିତି ଭାଙ୍ଗ ହେଇକି ଥିବ, ଆଉ ଜଣଙ୍କ ଲୁଗାଟା ସେମିତି ଭାଙ୍ଗ ରହିଥିବ, କେବେ ରହିବ, ଏଇଟା କମନ୍ ଜିନିଷ ଆଉ ସମସ୍ତେ, ଆମେ ଆମେ ମଣିଷ ନା, ଆମେ ଏସବୁ ଉଦାହରଣ ଦ୍ୱାରା ଆମେ ନିଜକୁ ବୁଝିବା ଦରକାର କେମିତି ଆମ ଡିଫରେନ୍ସ ଅଛି ସବୁବେଳେ। ଆମ ନିଜ ପାଇଁ କାମ କଲାବେଳେ ସବୁବେଳେ ଧ୍ୟାନ ଆମର ରହିବ, ସବୁବେଳେ ଧ୍ୟାନ ରହିବ, ଏକାଗ୍ରତା ରହିବ, ନିଜ ପାଇଁ ମୁଁ କରୁଛି ଏଇଟା ମୋର। ଆଉ ଅର୍ଜୁନ ପାଇଁ ଏଇଟା ଗୋଟେ ବଡ଼ ପରୀକ୍ଷା ଥିଲା, ସେଥିପାଇଁ ଏଇ ଯେଉଁ ଭକ୍ତିଟା ଏଇଟା ଗୋଟେ ବଡ଼ ପରୀକ୍ଷା ନା, ଆଉ ବଡ଼ ବଡ଼ ପରୀକ୍ଷା ନୁହେଁ, ଏଇଟା ସବୁ ଭଗବାନ ପାଇଁ କରିବା, ଘର ଛାଡ଼ିଲି, ବାପା ମା ଛାଡ଼ିଲି, ଏଠି ସବୁ ଆସି ପୁଣି ଭଗବାନ ପାଇଁ କରିବୁ, ନିଜର ଖାଇବା ନାହିଁ, ଶୋଇବା ନାହିଁ, ରାତିରୁ ଉଠି କ'ଣ ଧନ୍ଦା ଇଏ। ଆଗରୁ କହୁଥିଲେ ଯେତେବେଳେ ବାବା ଯିଏ ହେଇନଥିଲୁ, ବ୍ରହ୍ମଚାରୀ ବେଳେ କହୁଥିଲେ ହଁ ବାଡ଼ି ବଢ଼ିଆ ଜୀବନ, ଦେଖିଲେ ସମସ୍ତେ ଖାଉଛନ୍ତି, ଡେଉଁଛନ୍ତି, ପ୍ରସାଦ ପାଇକି ଡେଉଁଛନ୍ତି, ଯେତେବେଳେ ଆଇଲ ମନ୍ଦିରକୁ ପକଡ଼ା ପାସ ସବୁବେଳେ ଡିଆଁ ଡିଏଁ ଚାଲିଲା, ତୁମେ ଏଠି ଆସି ପହଞ୍ଚିଲା ବେଳେ ଦେଖିଲା ଓଲଟା ପାଠ, ଏ ବୁଝିପାରୁନ ତୁମେ ସେତେବେଳେ ତୁମେ ନିଜ ପାଇଁ କରିବାଟା। ଅର୍ଜୁନ ପାଇଁ ପୂର୍ବରୁ ବହୁତ ଯୁଦ୍ଧ କରିଛନ୍ତି, ସେବା ଭଗବାନଙ୍କ ସାମ୍ନାରେ ଅଗ୍ନିଦେବଙ୍କୁ ସନ୍ତୁଷ୍ଟ କରିଦେଲେ, କେଉଁଠି ଖାଣ୍ଡବ ବନ ଦହନ କଲେ, ଏଇଟା କେବେ, ମହାଭାରତ ପୂର୍ବରୁ ନା ପରେ, ପୂର୍ବରୁ ଆଉ ଖାଣ୍ଡବ ଦହନ ଯେଉଁ କରୁଛନ୍ତି, ଆଉ ସେତେବେଳେ ଅର୍ଜୁନ ପରାକ୍ରମ କ'ଣ ଦେଖିନାହାନ୍ତି କି, କୃଷ୍ଣ ଅର୍ଡ଼ର ଦେଲା କର ଅଗ୍ନି ଶାନ୍ତି କର, ପୁରା ଆସିଲେ ଜଳ ଭିତରୁ କିଏ ବରୁଣ ଦେବ ଆସିକି ସବୁ ଅସ୍ତ୍ର ଦେଲେ, ଅଗ୍ନିଦେବ ରଥ ଦେଲେ, ସବୁ ଦେଲେ, କମ୍ ବଡ଼ ପରାକ୍ରମ ସେ ଥିଲେ, କାହିଁ ନିଜ ପାଇଁ କରୁଥିଲେ ଆଉ। ବର୍ତ୍ତମାନ ଭଗବାନ ପୁରା ସେଇ ଜିନିଷଟାକୁ କାହା ପାଇଁ କରିବ, ମୋ ପାଇଁ କରିବ, ପୁଣି କେମିତି କରିବ, ସୁଖମ ଦୁଃଖମ ସମମ କୃତ୍ୱା ଲାଭ ହେଲା ବିଚାର, ଲାଭ କ୍ଷତି ହେଲେ ବି କିଛି କହିପାରିବନି, ସୁଖ ଦୁଃଖ ହେଲେ ବି କିଛି କହିପାରିବନି, ମୋ ପାଇଁ କରିବ, କେତେ ବଡ଼ କଷ୍ଟ ଯିବ ନେଇ ଛୋଟ କାମ। ସେଇ ଯୋଗ୍ୟତାଟାକୁ ବର୍ତ୍ତମାନ ଭଗବାନ ପାଖରେ ଲଗା ହେଉଛି, ପୁଣି ଭଗବାନ ପାଖରେ ଲଗେଇଲା ବେଳେ କ'ଣ କରାଯାଉଛି, କିଛି ସୁଖ ଦୁଃଖ ଲାଭ କ୍ଷତିର ହିସାବ କରାଯିବ। ଯୋଗ୍ୟତା ଯାହା ରହିଛି ଭଲ, ଭକ୍ତିବିନୟ ଠାକୁର ସବୁବେଳେ ତାଙ୍କ ପଦରେ ଗୁରୁଦେବ ସେ କଥାଟା କୁହନ୍ତି, ନୂତନ ଯୋଗ୍ୟତା କିଛି ସଂଗ୍ରହ କରିବାର ଆବଶ୍ୟକ ନାହିଁ, ତା ପାଇଁ ଚେଷ୍ଟା କରିବା କିଛି ଆବଶ୍ୟକ ନାହିଁ। ମୁଁ ମୃଦଙ୍ଗ ଶିଖିବି, ମୁଁ କର୍ତ୍ତାଳ ଶିଖିବି, ମୁଁ ଏଇଟା ଶିଖିବି, ଯଦି ହେଇଯାଉଛି ହେଇଯାଉଛି, ନେଚୁରାଲ ହେଇଗଲା ହେଇଗଲା, ତା ପାଇଁ ସମୟ 5 ବର୍ଷ 7 ବର୍ଷ 10 ବର୍ଷ ଦେଇକି ତୁମେ ଶିଖିକି ତୁମେ କ'ଣ ହବ। ଯାହା ଭଗବାନ ଯୋଗ୍ୟତା ଦେଇଛନ୍ତି ସେଥିରେ ଚାଲ, ନୂତନ ଯୋଗ୍ୟତା ଯେଉଁଟା ଅବଶ୍ୟ ଯେମିତି ମୃଦଙ୍ଗ ଟିକେ ଶିଖିବା, କର୍ତ୍ତାଳ ଟିକେ ଶିଖିବା, ଠିକ୍ ଅଛି ଏଇଟା ହେଇଗଲା, କମନ୍ ତା ମନ ନୁହେଁ ଯେ ଆମେ ବିଭିନ୍ନ ଜିନିଷ ଶିଖିବା, ଘଣ୍ଟା ଘଣ୍ଟା ବସି ମୃଦଙ୍ଗ ଶିଖିବା, ଆମେ କ'ଣ 10 ବର୍ଷ ଶିଖିବା, କ'ଣ ଆର୍ଟିଷ୍ଟ ହେବା ନା କ'ଣ, ରାଗ ରାଗିଣୀ ଏସବୁ ଆମର କିଛି ଆବଶ୍ୟକ ନାହିଁ। ଏସବୁ ଯାହା ଭଗବାନଙ୍କ ଭକ୍ତିରେ ଲାଗିପାରୁଛି, ନୂତନ ଯୋଗ୍ୟତା ସେ କହୁଛନ୍ତି, ନୂତନ ଯୋଗ୍ୟତା ପାଇଁ କେତେବେଳେ ହେଲେ ତୁମେ ବ୍ୟସ୍ତ ହୁଅନି, ହରିଭକ୍ତି କଲେ ହିଁ ସ୍ୱାଭାବିକ ଭାବରେ ଯୋଗ୍ୟତା ଆସିକି ପହଞ୍ଚିବ। ବର୍ତ୍ତମାନ ସେଇଟା ଗୋଟେ ଓଲଟା ହେଉଛି ନା, ଆଉ ବର୍ତ୍ତମାନ ପ୍ରଥମରୁ ଆମର ଯୋଗ୍ୟତା ଏଇଟା ରହୁଛି, ମୁଁ ଏଇଟା ଗୋଟେ ଏମିତି କରିବି ଆଉ, ଏମିତି କେବେ ପୂର୍ବକାଳରେ ବା ଆମ ଜୀବନ ଆମେ ସବୁ ଏଇଟା କେବେ କରୁନୁ, ଆମେ କେବେ ଶିଖିନଥିଲୁ ଆମେ ମୃଦଙ୍ଗ ବଜେଇ ଶିଖିବୁ, କିନ୍ତୁ ଏମିତି ନାହିଁ, ଗୋଟେ ଓଡ଼ିଆରେ ନାହିଁ କାନ୍ଦର ପଡ଼ିଲେ ବଜେଇ ଶିଖିବ, ଆଉ ତମେ ଲିଡର ହେଲା ମାନେ ଏଇ ଯେମିତି ମନ୍ଦିର ବୋଝ ନାହିଁ, ସେ କଣ ଡୋଡ଼ କରୁଛି, ସେ ନଥିଲା ବେଳେ ଆଉ ଜଣେ ମୃଦଙ୍ଗ ପିଟୁଛି, ସେ କ'ଣ କରିବ, କେହି ନାହାନ୍ତି ସେ ଗାଉଛି, ତାର ନିଜେ ଯେମିତି ଜାଣିଛି ସେମିତି ବାଡ଼ଉଛି, ସେଟା ଆମେ ତ ଗାଡ଼ିରେ ଲିଡର ଥିଲୁ, ଆଉ ମୃଦଙ୍ଗିଆ ନାହାନ୍ତି କ'ଣ କରିବୁ, ସେ ଡଡ଼ 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 କରୁ 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 ହେଇଗଲା। ମୃଦଙ୍ଗ ଶିଖିବା ପାଇଁ ଏମିତି ଗୋଟେ ଗୋଟେ ସ୍ପେଶାଲ କ୍ଲାସ୍ ନେଇକି ଆମେ ସେ କେଉଁଠି ଶିଖିଲୁ, ପ୍ରବଚନ ପ୍ରବଚନ ଏମିତି ଆମେ କେଉଁଠି ଯାଇ କେଉଁଠି ଖାତାପତ୍ର ଏଗୁଡ଼ା କାଗଜରୁ ଶୁଣିବା କେମିତି ପ୍ରବଚନ ପ୍ରବଚକ ହେବା ସେମିତି ଆମେ ଶୁଣିନୁ, କେଉଁଠି ଆମେ ଶିଖିନୁ ଏସବୁ ଜିନିଷ, କୌଣସି ଯୋଗ୍ୟତା ଆମେ ସ୍ପେଶାଲ ଆମର କୌଣସି ଟାର୍ଗେଟ୍ ନାହିଁ ଯେ ଆମେ ଏମିତି ସବୁ କରିବୁ, ଯୋଗ୍ୟତା ନେବା ଇଏ କରିବା, ଆ ପୂଜାରୀ ଚାଲିଥିଲା ସେଥିରେ ଭଗବାନ କଥା ଟିକେ ପଡ଼ି ପକା କହି କହିଦିଏ ଏମିତି ହେଉଥିଲା। ଯୋଗ୍ୟତା ପାଇଁ ତୁମେ ଯେତେ ପ୍ରକାର ବ୍ୟବସ୍ଥା କରିବ ସେଇଟା ଯଦି କୃଷ୍ଣଙ୍କ ସହିତ ମ୍ୟାଚ୍ ନ କଲା ତୁମେ କିଛି କାମ ଦେବନି, ସବୁ ପଡ଼ିବ, କାରଣ ସେ ଯୋଗ୍ୟତାଟା ତୁମେ ଯେଉଁ ଅର୍ଜନ କରୁଛ କାହା ପାଇଁ କରୁଛ ସେଇଟା କୃଷ୍ଣ ଜାଣିଛନ୍ତି, କୃଷ୍ଣ ସେଇଟା ଜାଣିଛନ୍ତି ନା, ସେଇଟା ଏଇଟା ଯେଉଁ କରୁଛି ଏଇଟା ତା କାମ ଲଗେଇବ ନା ମୋ କାମ ଲଗେଇବ, କୃଷ୍ଣ କହିଲେ ମୋ କାମ ନ ଲାଗିଲା ତାକୁ କାହିଁ ସାହାଯ୍ୟ କରିବି, କାହିଁ ସେଟା ଓଲଟା ମାନେ ଛାଡ଼ିକି ପଳେଇବ, ସେ ଜାଣନ୍ତି ନା ଭଲ ସେ ପରମାତ୍ମା ନା, ସେ ଏଇ ଯେଉଁ ଯୋଗ୍ୟତା ଗୁଡ଼ାକ ରହିଛି ୟା ଉପରେ କିଛି କୃପାର ସାମଞ୍ଜସ୍ୟ ନାହିଁ, ଯେ ଅଯୋଗ୍ୟକୁ ହେଇଯିବ କିଛି କହି ହେବନି, ଏ ଦେଖୁନା 3 ଜଣ ଅଯୋଗ୍ୟକୁ ହେଇଗଲା, ଏଭଳି କେତେ ଲୋକଙ୍କୁ ହେଇଛି, ଏ ନଳକୁବର ମଣିଙ୍କର କିଏ ନାରଦ ମୁନି କ'ଣ କଲେ, କ'ଣ ତାଙ୍କ ଯୋଗ୍ୟତା ଥିଲା, ଏ ଯୋଗ୍ୟତା ଥିଲା ଝିଅଙ୍କ ସାଙ୍ଗର ମଦ ଖାଇକି କୁବେର ପୁତ୍ର ହେଇକି ଏତେ ବଡ଼ ଧନ ସମ୍ପତ୍ତିର ଅଧିକାରୀ ହେଇକି ଉଲଗ୍ନ ହେଇକି ବୁଲିବା, ଏଇ ତ ଯୋଗ୍ୟତା, ନାରଦ ତାଙ୍କୁ ପ୍ରତି କୃପା କରିଦେଲେ, ଭଗବାନଙ୍କର କୃପା ଅଦ୍ଭୁତ। ଜଗାଇ ମାଧ୍ୟମଙ୍କର କ'ଣ ଥିଲା, ଏ ବିଦେଶୀମାନଙ୍କର ଯେଉଁ ବିଦେଶୀମାନେ ଆଜି ଆଜି ଆସିକି ଭକ୍ତ ହେଉଛନ୍ତି, ଯାହା ବିଦେଶ ଦେଖିକି ଥରେ ଆସିବ କେମିତିକା ତାଙ୍କ ଦେଶ, 70 ବର୍ଷ ବୟସରେ କ'ଣ ପ୍ରଭୁପାଦ କୀର୍ତ୍ତି ପାଇଁ ଯାଇଥିଲେ, ମୋର କୀର୍ତ୍ତି ରହୁଛି ଜଗତରେ, କ'ଣ ତାଙ୍କର ଯୋଗ୍ୟତା ଥିଲା ବୋଲି ସାଧୁଙ୍କୁ ବିଶ୍ୱାସ କରିବାର, ଆଉ ଭାରତୀୟ ତୁମେ ଭାରତରେ ଜନ୍ମ ହେଇକି ତୁମର ଏତିକି ଡେଡିକେସନ୍ ନାହିଁ, ତୁମେ ତୁମେ ଯେଉଁ ମନ୍ଦିର ସେବା କରୁଛ ଭାବୁଛ ଆମେ ବହୁତ କରୁଛୁ, ତୁମେ ବିଦେଶରେ ଯାଇ ଦେଖିବ ଜଣେ ମାତାଜୀଙ୍କୁ ତାଙ୍କ ଗୁରୁତ୍ୱ ପଡ଼ିଯିବ, ତୁମେ ଏଠି ଗୋଟେ ତୁଳସୀ ମହାରାଣୀଙ୍କ ଯତ୍ନ ନେଇପାରୁନ, ତାଙ୍କ ସେ ପ୍ରତିଦିନ ଗୋଟେ ଗୋଟେ ତୁଳସୀ ପତ୍ରକୁ ଧୋଇବେ ସ୍ପ୍ରେ ମାରିକି ପୁରା ସବୁ ତୁଳସୀ ଆଜି ଗୋଟିଏ ପତ୍ର ତଳେ ପଡ଼ିନଥିବ, ପୁରା ତ କ୍ଲିନ୍ କରିକି ସେ ଜାଗାକୁ ରଖିଦେବେ ତୁଳସୀ, ତୁଳସୀ ପାଇଁ ପ୍ରତିଦିନ ଗୋଟେ ଗାର୍ଲାଣ୍ଡ ତିଆରି କରିବେ ସେମାନେ, ତୁଳସୀ ପାଇଁ ଡେଲି ଗୋଟେ ମାଳା ତିଆରି ହେବ, ତୁଳସୀ ପୂଜା ବେଳେ ମାଳା ଦିଆହେବ, ମାତାଜୀମାନେ କରୁଛନ୍ତି ଡେଲି ଆଇରନ୍ ଠାକୁରଙ୍କ ଡ୍ରେସ୍ ଡେଲି, କୌଣସି ଯେତେ ସବୁ ମାଳା ବସି ଗୁନ୍ଥିବେ, କେଉଁ ସଭ୍ୟତାରେ ଥିଲେ ଜଣେ ସାଧୁଙ୍କୁ ଖାଲି ଗୋଟେ ବିଶ୍ୱାସ କରନା, ତାଙ୍କ ଅନ୍ତର୍ଭାବ ସବୁ ବଦଳିଗଲା, କୃପା ପାଇଗଲେ ନା, ଯୋଗ୍ୟତା ସହିତ କିଛି ମତଲବ ନାହିଁ, ଆମର ଅଯୋଗ୍ୟତାଟା ହିଁ ଯୋଗ୍ୟତା, ଗୁରୁଦେବ ସବୁବେଳେ କୁହନ୍ତି ଡିସ୍କ୍ୱାଲିଫିକେସନ୍ ଇଜ୍ ୟୋର୍ କ୍ୱାଲିଫିକେସନ୍, ଯୋଗ୍ୟତା ବୋଲି ତୁମେ ଯେତେ ମାନେ ଭାବୁଛ ଭଗବାନଠୁ ବହୁତ ଦୂରରେ ଅଛ, କ'ଣ ଯୋଗ୍ୟତା ତୁମର ଅଛି, ତୁମେ କ'ଣ କ'ଣ ରୋଷେଇ କରିପାରିବ, କ'ଣ ଖାଇପାରିବ, କ'ଣ ଗାଇପାରିବ, କ'ଣ କହିପାରିବ, ତୁମେ ସଂସାର ଆଗରେ ଆମେ ବଡ଼, ଭଗବାନ ପାଖରେ ବଡ଼ ନୁହନ୍ତି, ସଂସାର ଆଗରେ ବହୁତ ଲୋକ ଆମକୁ ବଡ଼ ବୋଲି ସାଧୁ ବୋଲି କହୁଛନ୍ତି, ସାଧୁ ଆଗରେ ଆମେ ବଡ଼ କି, ତୁମେ କେତେ ବଡ଼, ତୁମେ ଠିଆ ହେବ ତୁମ ଗୁରୁଙ୍କ ଆଗରେ, ତୁମେ ଠିଆ ହେବ ପରମ୍ପରାଗତ ଆଚାର୍ଯ୍ୟମାନଙ୍କ ଆଗରେ, ସେମାନଙ୍କର ଗୋଟିଏ ବାଣୀକି ତୁମେ ହଜମ କରିପାରିବନି, ଗୋଟିଏ ବାଣୀକି ତୁମ ଜୀବନ ସାରା ହଜମ କରିପାରିବନି, ସଂସାର ଲକ୍ଷ ଲୋକ ଆମକୁ କହିଦେଲେ ବଡ଼ ବୋଲି, ଲକ୍ଷ ଲୋକ ଆମର ଫଲୋର ହେଇଗଲେ ଯେ ଆମେ ବଡ଼ ହେଇଯିବା, ସେସବୁ ଭ୍ରମ, ସେସବୁ ଭ୍ରମ, କେହି କେହି କାହାକୁ କହିକି ବଡ଼ କରିପାରେ ନା, ଏସବୁ ଭ୍ରମ ଭ୍ରମ ବୁଦ୍ଧି। ଯୋଗ୍ୟତାଟା ହେଉଛି ଏତିକି, ଯଦି ତୁମେ କେବଳ ଗୋଟିଏ ଯୋଗ୍ୟତା ବଳରେ ସବୁ ଯୋଗ୍ୟତା ପାଇବ ସେଇଟା ହେଉଛି କେବଳ ଯଦି ଆଚାର୍ଯ୍ୟ ନିଷ୍ଠ ହେଇପାରିଲ, ଗୁରୁ ଦେବତାତ୍ମା, ଗୁରୁଙ୍କୁ ଦେବତା ଆତ୍ମା କରିପାରିଲ, ଶ୍ରେଷ୍ଠ ପ୍ରିୟ କରିପାରିଲ, କେବଳ ସେଥିରେ ବଞ୍ଚିପାରିବ, ନହେଲେ ଆଉ ଆଉ କୌଣସି ନାହିଁ। ଆଉ ତ ଅଲଗା ଯାହା ଯୋଗ୍ୟତା ରହିଛି ସେଇଟା ରହିଥିବ ସେମିତି, ଆଉ ସେଥିରେ କିଛି କାମ ଦେବନି। ଆଉ କେବଳ ସବୁଠୁ ବଡ଼ ଯୋଗ୍ୟତାରେ ହେଲା, ସେଥିପାଇଁ ସେ କହିଲେ ଗୁରୁ ଦେବତା ଆତ୍ମା। ଆଉ ଏକାଦଶ ସ୍କନ୍ଦରେ କହିଲେ ଆଉ ଗୁରୁ ଦେବତା ଆତ୍ମା, ସେଦେବ ସମ୍ରାଟ ଲେଖିଲେ ଗୁରୁ ଦେବତା ଯଶ୍ୟ ଆତ୍ମା ପ୍ରିୟ ଶ୍ରେଷ୍ଠ ଯଶ୍ୟ। ଆତ୍ମାଟା କେତେ ପ୍ରିୟ ଆମର, ଦେହଟା ଯେତେ ଯେତେ ପ୍ରିୟ, ଆତ୍ମା ସମ୍ବନ୍ଧରେ ଦେହଟା ପ୍ରିୟ ହେଉଛି ନା, ଆତ୍ମା ଅଛି ବୋଲି ଦେହଟା ପ୍ରିୟ ହେଉଛି ନା, ସେଭଳି ଗୁରୁ ହେଉଛନ୍ତି ସେତିକି ପ୍ରିୟ। କାର ଅନୁଭୂତି ଅଛି, କିଏ ସିନା ଗୁରୁଙ୍କର ସେଭଳି ସଙ୍ଗ କରି ତାଙ୍କ ଶକ୍ତିକୁ ଦେଖିଲେ ହେବ? ଆଉ ଖାଲି ଶାସ୍ତ୍ର ପଢ଼ି କ'ଣ, ବୁଦ୍ଧି ଦ୍ୱାରା ଆମେ ସବୁ ବୁଦ୍ଧିର ବିଚାର କରୁଛେ ନା, ବୁଦ୍ଧି ଦ୍ୱାରା ଗୁରୁଙ୍କୁ ଜାଣିବେ ନା? ଆଜି ପଢ଼ୁଥିଲି ଭକ୍ତି ଠାକୁରଙ୍କର ଡାକିଲି, ଏତେ ସୁନ୍ଦର କଥା ସେ କହୁଛନ୍ତି। କେହି ବୁଦ୍ଧି ଦ୍ୱାରା ଶାସ୍ତ୍ର ଦ୍ୱାରା ବି ଗୁରୁଙ୍କୁ ଜାଣିପାରିବେନି। ତୁମେ କହିବ ଶାସ୍ତ୍ର ଲକ୍ଷଣ ଏଇଟା ଅଛି, ଏଇ ଲକ୍ଷଣ ଦେଖି ମୁଁ ଗୁରୁଙ୍କୁ ମିଳେଇବି, ତାହେଲେ ତୁମେ ତ ଗୁରୁ ହେଇଗଲ। ତୁମେ ଯଦି ବୁଦ୍ଧି ଦ୍ୱାରା ଗୁରୁକୁ ଜାଣିପାରିଲ, ଗୁରୁ ଶବ୍ଦଟା ସେଠି ତୁମ ପାଇଁ ପ୍ରଯୁଜ୍ୟ ହେଲା। ଗୁରୁମାନେ କ'ଣ, ଗୁରୁମାନେ ବା ହେବି ସେ ଭାବୁଛୁ ଗୁରୁ ଗୁରୁ ସିଏ ଗୁରୁବସ୍ତୁ ତୁମେ କେମିତି ଜାଣିବ, ତୁମେ ଲଘୁ ହେଇକି ତୁମେ ଜାଣିପାରିବନି। ତୁମେ ଶାସ୍ତ୍ର ଦ୍ୱାରା ଜାଣିବି, ଶାସ୍ତ୍ର ଲକ୍ଷଣ ଦେଖିବି ଠିକ ନା, ଶାସ୍ତ୍ର ଲକ୍ଷଣ ଦ୍ୱାରା ତୁମେ ଜାଣିପାରିବନି, ତୁମେ କି ଜାଣିପାରିବନି, ସେ ପୁରା କାଟି ଦେଉଛନ୍ତି, ତୁମେ କି ଜାଣିପାରିବ, କେବଳ କେମିତି ଜାଣିବେ, ତାହେଲେ ଜାଣିବି କେମିତି ସେ ଗୁରୁ କିଏ ନୁହନ୍ତି, ମୁଁ ଠକିଯିବି ନା? ଯାହାର ଶକ୍ତି ପାଇଁ ସେ ଗୁରୁ ହେଉଛନ୍ତି, ଯେଉଁ ନିତ୍ୟାନନ୍ଦଙ୍କର ରାଧାରାଣୀଙ୍କର, ସିଏ ଯେତେବେଳେ ତୁମକୁ ଜଣେଇ ତୁମେ ଜାଣିପାରିବ, ଜଣ ଜାଣିବ ତା ପୂର୍ବରୁ କେବେ ଜାଣିପାରିବେ, ତୁମେ ଜାଣିପାରିବନି କିଛି। ସେଥିପାଇଁ ଗୁରୁଦେବ କୁହନ୍ତୁ ନିତ୍ୟାନନ୍ଦ ପ୍ରଭୁ ପ୍ରାର୍ଥନା କର, ସେ ଜଣେଇଦେବେ ନା, ତୁମେ ଜାଣିପାରିବ। ତୁମେ ଯଦି ଗୁରୁଙ୍କୁ ତୁମ ବୁଦ୍ଧି ଦ୍ୱାରା ଜାଣିଦେଲ, ସେଠି ଲେଖିଛନ୍ତି ବିଚାର ପୂର୍ବକ ଆମେ ଗୁରୁଙ୍କୁ ଜାଣୁଛେ, ଗୋଟେ ବିଚାର ଶକ୍ତି ଲଗାଉଛେ, ହଁ ଏମିତି କଥା କହୁଛନ୍ତି, ଏମିତି ହେଇଥିବେ, ଏମିତି ହଁ ଇଏ ଗୁରୁ। ଆଉ ବିଚାର ବୁଦ୍ଧି ପୂର୍ବକ ଆମେ ସବୁ ବୁଦ୍ଧି ଲଗେଇକି ଆମେ ବିଚାର କରିଛେ ନା, ଆମେ କ'ଣ ଜାଣିଛେ ଇଏ ଗୁରୁ ବୋଲି? ତାଙ୍କ ଭିତରେ ଯେଉଁ ଭଗବାନଙ୍କ ଶକ୍ତି ଅଛି ଆମେ ଦେଖିଛେ କି? ସାକ୍ଷାତ ହରି ବୋଲି ଗାଉଛେ, କାରଣ ଆମର ସେ ଶକ୍ତିଟା ସାକ୍ଷାତ ହରିଙ୍କର ଶକ୍ତିଟା ସେଠି ଅଛି ବୋଲି ଆମେ ଜାଣିପାରୁଛେ, ଜାଣିପାରୁନି। ସେ କହିଲେ ବୁଦ୍ଧି ବିଚାର ଦ୍ୱାରା ତୁମେ ଏଟାକୁ ଜାଣିପାରିବନି, ବୁଦ୍ଧି ବିଚାର ଶକ୍ତି ଦ୍ୱାରା ବି ତୁମେ ଜାଣିପାରିବ, କେବଳ ଭଗବାନ ଯେତେବେଳେ ତୁମେ ଜଣେଇବେ ତୁମେ ଜାଣିପାରିବ। ଆଉ ସେ ଯେତେବେଳେ ତାଙ୍କୁ ସିଏ ପ୍ରିୟ ହେଇଯିବେ, ତୁମର ଆତ୍ମା ହେଇଯିବେ, ସେ ତ ପୁରା କାଟି ଦେଉଛନ୍ତି ପୁରା। ଆଉ କହିଲେ ଭଜନ ହରିନାମ ବା ଭକ୍ତିର ଯେଉଁ ଅଧିକାରଟା ତୁମର ଆସିବ, ହରିନାମ କରିପାରିବ, ଭଗବାନ ପ୍ରତି ଆସିବ, କେବଳ ସେ ଗୁରୁଙ୍କର ତାଙ୍କୁ ଦେବତାତ୍ମା କରିବ, ନହେଲେ ତ ହବନି କିଛି, ଆଉ କିଛି ହବନି। ସେ ସେଥିପାଇଁ ଆମର କନକ୍ଲୁଜନ୍ କ'ଣ, ଯଶ ପ୍ରସାଦ ଭଗବତ ପ୍ରସାଦ ଠିକ୍ ସିଦ୍ଧାନ୍ତ, ମୁଁ କହିଲି ହଁ ଏ ତ ଠିକ୍ ସିଦ୍ଧାନ୍ତ। ଆଉ ସେ ସିଧା ଲେଖି ଦେଉଛ, ବିଚାର ବୁଦ୍ଧି ପୂର୍ବକ ତୁମେ କିଛି ବିଚାର ବୁଦ୍ଧି ଖର୍ଚ୍ଚ କରିକି ତୁମେ କିଛି ବୁଝିପାରିବନି ଗୁରୁ, କେବଳ ଭଗବାନଙ୍କୁ ପ୍ରାର୍ଥନା କର ଯଦି ପ୍ରଭୁ ତୁମକୁ ଜଣେଇଦେବେ ତୁମେ ଜାଣିପାରିବ। ଆଉ ଏଇ ଯେଉଁ ଯୋଗ୍ୟତା ଗୁଡ଼ାକ ରହିଛି, ଯେଉଁ ଭୌତିକ ଯୋଗ୍ୟତା ସବୁ ଆମର ରହିଛି, ସେ ଭୌତିକ ଯୋଗ୍ୟତାର ଆମେ କେବଳ ଲଗାଉଛେ ଭଗବାନଙ୍କ ସେବାରେ, କିନ୍ତୁ ପ୍ରଭୁ ଯଦି ଗ୍ରହଣ ଗୁଡ଼ା ନ କରିବେ, ଏଇଟା ସବୁ ଅନର୍ଥର ଆମର କାରଣ ହେଇଯିବ। ସମ୍ମାନ ଆସିକି ପହଞ୍ଚିବ, ଯଶ ଆସିକି ପହଞ୍ଚିବ, ଯଶ ସମ୍ମାନ ଅର୍ଥ ଆସିକି ପହଞ୍ଚିବ, ଅନୁଗାମୀ ଆସିକି ପହଞ୍ଚିବେ, ଆଉ ତୁମେ ସେଗୁଡ଼ା କ'ଣ ତୁମର ସବୁ ଅନର୍ଥର କାରଣ ହବ। ଆଉ ଯଦି କୃଷ୍ଣ ଗ୍ରହଣ ନ କଲେ ଆଉ ସବୁ ଓଲଟା ହେଇଯିବ। ଆଉ ତେଣୁ କାଲି ସେ କଥା ସେ କହୁଥିଲେ, ପର୍ବତ ଯେଭଳି କୌଣସି କୌଣସି ସ୍ଥାନରେ ଜଳ ପ୍ରଦାନ କରନ୍ତି, ଜ୍ଞାନୀ ଲୋକ କୌଣସି କୌଣସି ବ୍ୟକ୍ତିକୁ ଦିଅନ୍ତି, ସମସ୍ତଙ୍କୁ ଦିଅନ୍ତି ନା, ସେଥିପାଇଁ ଏଥିରେ କୌଣସି ବିଚାର କରିବା ଉଚିତ ନାହିଁ। ଭକ୍ତି ଯୁଗରେ କିଏ ଯେ କେତେବେଳେ କୃପା ପାଇଯିବ, ଯେମିତି ବର୍ଷାଟା କେଉଁଠି କେତେବେଳେ ହେଇଯିବ କିଏ କହିପାରିବେ, କାହା ଉପରେ ଯେ କୃପା କେତେବେଳେ ହେଇଯିବ କିଛି କହିହବନି। ଚକ୍ରପାଦ ଏଠି ଦେଖିଲେ, କହିଲେ, ସେଇଟା ଜଣାଇଲେ, ପାତ୍ର ସାଦଗୁଣ୍ୟ ପାତ୍ରକୁ ଦେଖନି, ପାତ୍ରଟାକୁ ତୁମେ ଦେଖନି, ପାତ୍ରକୁ ଦେଖିଲେ ତୁମ ସନ୍ଦେହ ଆସିବ, ପାତ୍ରକୁ ତୁମେ ଦେଖିବ ସନ୍ଦେହ ଆସିବ, ଭଗବାନ କୃପା ଉପରେ ସାଧୁ ଉପରେ ସନ୍ଦେହ ଆସିବ, କ'ଣ ଏଇଭଳିଆ ଲୋକଟା ଗୋଟେ କୃପା ପାଇଗଲା, ସନ୍ଦେହ ସବୁବେଳେ ତୁମକୁ ସନ୍ଦେହ ଲାଗିବ। ଲୈବା ବିଦନ କ୍ଷୀୟମାଣମ ଜଲମ ଗାଧୋ ଜଲେ ଚରାମ ଯଥାୟୁ ଅନ୍ୱହମ ଅନ୍ୱୟମ କ୍ଷୟମ ନରାମୁଢା କୁଟୁମ୍ବିନଃ ଗାଧି ଅଳ୍ପଜଳ ପ୍ରମାଣେ ଜଳେ ଚରନ୍ତି ତିତେ ମିନାଦୟ। ଆଚ୍ଛା, ଇତି ଇତି ଅୟମ ହେୟା, ଏଇଟା ପୂର୍ବଟା କହିଲେ, ଇଏ ହେଉଛି ଭାରି ଉପାଦେୟ, ଏଇ ଯେଉଁ ଉପଦେଶ ଦେଉଛନ୍ତି ଏଇଟା ହେଉଛି ଗୋଟେ ହେୟ ଭକ୍ତମାନଙ୍କ ପାଇଁ, ବଡ଼ ଶିକ୍ଷଣୀୟ ଜିନିଷ ଦେଉଛନ୍ତି। ନୈବ ବିଦନ କ୍ଷୀୟମାଣମ ଜଳ ଗାଧ ଚଲେଇ ଚରା, ବର୍ଷା ଋତୁରେ କ'ଣ ହେଇଥିବ, ମାଛ ଗୁଡ଼ା ଭାରି ଆନନ୍ଦ, କାହିଁକି ପାଣି ଜଳର ମୀନ ଆଉ କ'ଣ ଚାହେଁ, ମତ୍ସ୍ୟର କ'ଣ ଜଳ ହେଲା ତାର ଜୀବନ, ସେ ଜଳରେ ଖାଉଛି, ଜଳରେ ଶୋଉଛି, ସେ ତାର ଶୋଇବା ତ ନାହିଁ, ତାର ତ ନିଦ୍ରା ନାହିଁ, କ'ଣ ବୁଝିଲୁ କିରେ? ଆଖି ପକାଏନି ମିନ, ଶୁଏନି। ରାଧାରାଣୀ ସେ ଉଦାହରଣ ଦେଉଛନ୍ତି ନା ମିନ ଉଦାହରଣ, ଆଉ ମୋତେ ନିଦ୍ରା କେତେବେଳେ ଚାଲି ଆସୁଛି, କିନ୍ତୁ ନିଦ୍ରା ତ ହେଉନି, କେତେବେଳେ ହେଲେ ମୋ ଆଖି ବନ୍ଦ ହେଇଯାଉଛି, କିନ୍ତୁ ମିନ ଏତେ ଧନ୍ୟ, ତାର କେବେ ଆଖି ମାଛ କ'ଣ ଶୁଏ କି ନା କ'ଣ ଭାବୁଛୁ? ତୋ ଭଳିଆ ଢୋଳ ହେଇଗଲା କ'ଣ ମାଛ? ନାଇଁ ଦେଖୁନୁ ପୋଖରୀରେ ଟର୍ଚ୍ଚ ମାରିକି ରାତି ମାନ ଗୋଟେ ମାଛକୁ ନହେଲେ ହାଣ୍ଡି ଭିତରେ ରଖିଦେବୁ, ଦେଖ ସେ କୁଶ କେତେବେଳେ ଶୋଉଛି, ଶୋଇବନି। ଭଗବାନ କେମିତି କି ବିଚିତ୍ର ସୃଷ୍ଟି ପ୍ରଭୁଙ୍କର, ସେ ତାର ଦେଖ ସବୁ ସବୁ ଜୀବର କ'ଣ ଅଛି? ଆହାର ନିଦ୍ରା ଭୟ ମୈଥୁନ, ତାର ନିଦ୍ରା ନାହିଁ। ଦେଖୁନ ପ୍ରଭୁଙ୍କ ସୃଷ୍ଟି, ଆହାର ନିଦ୍ରା ଭୟ ମୈଥୁନ ସମସ୍ତଙ୍କର ଅଛି, ତାର ନାହିଁ, ତାର ତାର ନିଦ୍ରାଟା ନାହିଁ। ମୈଥୁନ ଅଛି, ଆହାର ଅଛି, ଭୟ ଅଛି, ନିଦ୍ରା ନାହିଁ, ଶୋଇନି। ରାଧାଣୀ ତାଙ୍କର ଉଦାହରଣ ହିଁ ଦେଉଛନ୍ତି ନା, ସିଏ କ'ଣ ବର୍ଷା ଜଳ ପାଇଲା ମାନେ ଭାରି ଖୁସି, ଆଉ ଡେଇଁକି ପଳେଇବେ, ଯୁଆଡ଼ୁ ପାଣି ଗଡ଼ିବ ମାଛଟା ଦେଖ ନା ଉଠିକି ପଳେଇବେ ସିଆଡ଼େ, ଆଉ ସେ ସବୁ ବର୍ଷା ଦିନ ଭାରି ଖୁସିରେ ଦେଖିବେ। କିନ୍ତୁ ଶରତ ଋତୁ ହେଲା ମାନେ କ'ଣ ହବ? ଜଳଟା ଧୀରେ ଧୀରେ ଶୁଖିବ, ଶୁଖିଲେ ଅଳ୍ପ ଜଳରେ ତାଙ୍କର ଦୁଃଖଟା ଆରମ୍ଭ ହବ, ସେ ବୋକାଉଟା ଜାଣିପାରନ୍ତି ନାହିଁ, ଏ ବୋକାଉଟା ଏ ଜଳ ଶୁଖିବା ଗଲାଣି ତୁମେ ମରିଯିବ ରେ, ସିଏ ତାକୁ ମିନକୁ ସୀତା ଖେଳୁଛି ତ ପାଣି ଭିତରେ, ଆଉ କିନ୍ତୁ ଜଳଟା ଶୁଖିଆ ଗଲାଣି, କାରଣ ଆଉ କ'ଣ ବର୍ଷା ହେଉଛି, ସିଏ ଯେଭଳି ଜାଣିପାରେ ନା। ଏଠି ଉଦାହରଣ ଦେଲେ, ଯଥା ଆୟୁ ନୁହମ୍ କ୍ଷୟମ୍ ନରା ମୁଢ଼ା କୁଟୁମ୍ବୀ, ନା କୁଟୁମ୍ବୀ ଲୋକଡ଼ା, କୁଟୁମ୍ବୀ ମାନେ କ'ଣ? ସ୍ତ୍ରୀ ପୁତ୍ର ଆବ ମା ନେଇକି ଯେଉଁ କୁଟୁମ୍ବୀ ଲୋକଡ଼ା ରହିଛନ୍ତି, ଏରା ମୁଢ଼ ଗୁଡ଼ାକ ଲେଖିଲେ ସୁଖସୁଖଦେବକୁ ସେ ମୁଢ଼ ବୋଲି କହିଦେଲେ, ଆଉ ମୁଢ଼ା କ୍ଷୟମାଣମ ଅପି ଆୟୁ ନ ବିନନ୍ତି ପୁତ୍ର କଲା ତଦେ ଆସକ୍ତା, କୁଟୁମ୍ବୀନ ଶବ୍ଦ ଅର୍ଥକୁ ସେ କହିଲେ, ପୁତ୍ର କଳତ୍ର ସ୍ତ୍ରୀ ପିଲା ଛୁଆଙ୍କ ଉପରେ ଯିଏ ଆସକ୍ତ, ସେ କୁଟୁମ୍ବୀ ଗୁଡ଼ାକ ସେ କିଛି ଜାଣିପାରିବେ ତାଙ୍କ ଆୟୁଟା ଚାଲିଗଲା ବୋଲି ଜଣାପଡ଼ିବ ନା, ଲାଗୁଥିବ ତ ଆଉ ଭାଇ ସମୟଟା କୁଆଡ଼େ ଚାଲିଗଲେ ତୁମକୁ ଜଣାପଡ଼ିବ କି? ତ ଖାଲି ବିବାହ ହେଇପାରିଲ, ବିବାହ ହେଲା ପରେ ତ ଖାଲି ଟଙ୍କା 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 ଆଣ, ପୁଅ ବାହାର କର, ଝିଅ ବାହାର କର, ଏଟା କର, ଘର କର, ଦିନ ପରେ ଦିନ, ଦିନ ପରେ ଦିନ, ଆଉ ଚାଲିବ। ସୂର୍ଯ୍ୟ ଉଦୟ ହେଇ ସୂର୍ଯ୍ୟ ଅସ୍ତ ହେଇଯିବ ତୁମକୁ ଦିନ ଜଣାପଡ଼ିବନି, ଆଉ ଲାଇଫ ଗଡ଼ି ଗଡ଼ିକ ପଳେଇବ ଟାଇମ, ଆଉ ଜାଣିପାରିବନି ମୋ ସମୟଟା କ୍ଷୀଣ ହେଇକା ଯାଉଛି, ମୁଢ଼ ଅବିବେକୀ। ଆଉ ସମୟର ମୂଲ୍ୟଟା କ'ଣ କୁଟୁମ୍ବୀ ଲୋକ ବୁଝିପାରେ କି? ବୁଝିପାରିବେ, ଆଉ ତାସ ଦେଖୁନୁ ତାସ ଖେଳିବେ, ପଶା ଖେଳିବେ, ଗପ ମାରିବେ, ଏ ବିଲ ଦେଖୁନା ବିଲରେ ଆସିକି ବସିବେ, ଏଇଭଳି ଟାଇପ୍ର ଲୋକ ରହିଲେ ତାଙ୍କ ଖାଲି ମଜା ମଜଲିସ୍ କରିକି ତାଙ୍କ ଟାଇମ୍ କଟେଇବେ, ଟିଭି ମୋବାଇଲ। ଆଉ ଗୋଟେ ଗୋଟେ ଲୋକ ରହିଲେ ଖେଳ ଖଟି ଖଟିକି ଦିନ କଟେଇବେ, ଦିନ ରାତି, ଦିନ ରାତି ଗଦ ଭଳିଆ ଲେଖିଲିନି ସେ ଶୀତ ଆତ ଆତ ବରିଷ ଏ ଦିନ ଯାହା ମେନି ଯାହା ଗିରି ବି ଫଲ ସେ ବିଲ ରୂପଣ ଦୁରୁଜନ, ଦୁଇଟା ଶବ୍ଦ ଲଗେଇଦେଲେ ଏସି ଶବ୍ଦକୁ ନେଇ ଭାଗବତରେ, ଭାଗବତକୁ ନା ଭାଗବତ ମେଳା ତାଙ୍କ ସହିତ ମେଳା, ବି ଫଲ ସେ ବିନୁ କୃପଣ ଦୁରୁଜନ, ବେକାର ମୁଁ ଖାଲି ତାଙ୍କୁ ସେବା କଲି, କାହାକୁ ନା କୃପଣ ଦୁର୍ଜନ, ଏଟା କୃପଣ ଗୁଡ଼ାକ ଦୁର୍ଜନ ଗୁଡ଼ାକ ତାଙ୍କ ସେବା କରିକି ମୋର ବିଫଲ, ଶୀତ ଆତପ ବାତ ବରିଷଣ ଶୀତ ଖରା ବାତ ପବନରେ ବରିଷଣ ବର୍ଷାରେ ଆଉ ଶୀତ ଆତ ବାତ ବରିଷଣ ଏଇ ଦିନ ଯାମିନି ଜାଗିରି, ଦିନ ଆଉ ରାତି, ରାତିରେ କେତେବେଳେ ଜାଗିକି ଏସବୁ ବିଫଲେ ସେ ବିନୁ କୃପଣ ଦୁର୍ଜନ, ଚପଲ ସୁଖ ଲଭଲା, ଚପଳ ସୁଖଟି କାମ ପାଇଁ, କାମ ପୂର୍ତ୍ତି ପାଇଁ ଏତେ କଷ୍ଟ କରିବାକୁ ପଡ଼ିଲା ମୋତେ, ଲେଖିଲେ ଯେ ଆଉ ଏଇଟା ଶିଖଉଛନ୍ତି ସେୟା, ନୈବା ବିଧନ କ୍ଷୟମାଣ, ନୈବା ବିଧନ ଜ୍ଞାତ ବସ୍ତୁ, ଜାଣିପାରନ୍ତିନି ଆଉ ସମୟଟା ମୁଢ଼ ଲୋକଟା ଆଉ ଜାଣିପାରେନି, କୁଟୁମ୍ବୀର ସ୍ତ୍ରୀ ପୁତ୍ର ପିଲା ପ୍ରତି ଆଶା ଦେଖୁନା, ଇଏ ଏଇ ଲୋକଟା ଗୋବର ଗୋଟାଉଥିଲା କାଳେ, ଆଜି ମିନା ପ୍ରଭୁ କହୁଥିଲେ, ଏ ଖରାରେ ମୁଁ ସବୁବେଳେ ଚିନ୍ତା କରେ ସେ ଲୋକଟା କଥାଟା, ସେଟା କିଛି ପିନ୍ଧେନି, ଦୁଇଟା ବୁଢ଼ା ଆସନ୍ତିନି କି ଦେଖ, ଗୋଟେ ସାର୍ଟ ଖଣ୍ଡେ ହଳଦିଆ ଗେଞ୍ଜିଟା ପିନ୍ଧେ ସେଟା କିଛି ପିନ୍ଧିବନି, ମୁଁ ଖାଲି ସେ ଲୋକଟା ଚିନ୍ତା କରେ, ଏ ଏତେ ଖରା ହେଉଛି ଲୋକଟା ଗୋଟେ ପିନ୍ଧନ୍ତା ଖଣ୍ଡେ କ'ଣ ଗଞ୍ଜି, ନା ନା କିଛି ନା ଏତେ କରିବ, ସିଏ ଖାଲି ଦେହରେ ବୁଲେ ବାହାର କାନ୍ଦେଇ କାନ୍ଦେଇ ବୁଲତ ଯେମିତି ସଂସାରଟାକୁ ଧରିକି ବୋହିକି ରଖିଛି, ତିରେ ତ ଖରାବେଳେ ଟିକେ ରେଷ୍ଟ ନାହିଁ, ନା ମୁଁ ଗୋବର ଗୋଟେ ପକେଇଲେ ମୋର ଘର ଚାଲିବ, ଆଉ ଦେଖୁନା କାଲି ପହର ଦିନ ତ ଦେଖିଥିଲେ, ଆଉ ସବୁବେଳେ ସେ ଦୁଇଟା ଲୋକ ମୁଁ ଦେଖା ଘୁରୁଛନ୍ତି ସିଆଡ଼େ 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 ଘୁରୁଥିବ, ଆମ ଗାଈ ପଛ ପଛ ଘୁରନ୍ତି, ଚାଲିଗଲେ ଶୋଇଲେ ଶୋଇଲେ, ସଂସାର ସଂସାର ଶେଷ, ତା ସଂସାର ଶେଷ, ବର୍ତ୍ତମାନ ଯାହାକୁ ହାତରେ ବାନ୍ଧିକି ରଖିଥିଲା ସେ ବର୍ତ୍ତମାନ ମୁଣ୍ଡ ପିଟି ହରାଣ ଯିବ, କେତେ ନିଜେ ଗୋଟେ ବିପଦରେ ପଡ଼ିଯାଉଛି ଆସକ୍ତି ଯୋଗୁଁ, ନିଜ ଜୀବନଟା କଲାଗଲା ଗୋଟେ ସଂସାର ପରିବାର କରିଦେଇ ତାଙ୍କୁ ପକେଇ ଦେଇ ଚାଲିଗଲା, ବାସ୍ କୃପଣ ଗୁଡ଼ା ଦୁର୍ଜନ ଗୁଡ଼ା ବୁଝିପାରିବେନି, କିରେ ସେ ସଂସାରଟା ଜୀବନଟା କ'ଣ ଟିକେ ବୁଝ, ଚପଳ ସୁଖ ପାଇଁ ତୁମେ କେତେ କଷ୍ଟ କରୁଛ, କ'ଣ କରୁଛ କି ଜାଣି ବୁଝିପାରୁନୁ, କ'ଣ ଲୋକ କିଏ ବୁଝୁଛି ଏ ଜିନିଷ ବୁଝେଇଲେ ବୁଝିବା, ଭକ୍ତ ତ ବୁଝିପାରୁନାହାନ୍ତି ଆଉ ବୋଲୁ ବାବାଜୀକୁ ବୁଝିଲେ ସେ ବୁଝୁନାହାନ୍ତି ଆଉ ବାହାରୁ କ'ଣ ବୁଝିବୁ, ଏ ସମୟଟା ପଳେଇଯାଉଛି ତାପରେ କ'ଣ ସଂସାରରେ ଅଛି ତମେ ବୁଝ ଟିକେ, ସଂସାରରେ କ'ଣ ଅଛି ଟିକେ ବୁଝ, ପଚାର ଆମ ଗୁରୁଦେବ ଯିଏ କହିବ ବାହାବାନି, ଗୁରୁଦେବ ସେଇଆ କହିବେ ତୁ ବାହାବୁ କିରେ କ'ଣ ସଂସାର ଯାଇନି ତୁ ଇଚ୍ଛା ବାହାବୁ, ହେ ସ୍ୱୟଂ 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 ଦାସକୁ ପଚାର, ଗୁରୁଦେବ ସେ ସେଥିରେ ସ୍ୱୟଂ ମହାରାଜ ସେ ବାହା ହେଇ ତାକୁ ପଚାର, ତୁ ବାହାବା ଲୋକକୁ କେହି ପଚାରୁଛ ଯେ ବାହା ହେଇ ତାକୁ ପଚାରିବ ବାହାରେ କ'ଣ ମଜା, ଆଉ ବାବା ଆଜି କ'ଣ ବୁଝୁଛି ସେ କଥା ସେ ବୁଝୁନି ନା, ମୋର କାମନା ବାସନା ଚାଲିବ, ଏଠି କାମନା ବାସନା କ'ଣ ବିବାହ ଚାଲିଯିବ ନା ନ ବିବାହ ଚାଲିଯିବ କେଉଁଥିରେ ଯିବନି, ଉଚ୍ଚ ସ୍ୱାଦ ଭକ୍ତି ତୁମେ ନ ପାଇପାରିଲେ, ଗୁରୁକୃଷ୍ଣ କୃପା ନ ପାଇପାରିଲେ, କେତେବେଳେ ସୂକ୍ଷ୍ମ ଆକାର ରହିବେ କେତେବେଳେ ସ୍ଥୁର ଆକାରରେ, ସେଥିପାଇଁ ତ ଏ ଦେହଟା ମିଳିଛି, ଆଉ ଦେହଟା ତ ମିଳିବାର କାରଣ ସେଟା ଆଉ କିଛି କାରଣ ଅଛି ନା କ'ଣ, କାମନା ଯୋଗୁଁ ହିଁ ଦେହଟା ମିଳିଛି, ଆଉ ତୁମେ କ'ଣ ତାକୁ ତଡ଼ିକି ବାହାର କରିଦେବ ତୁମ ଦେହରୁ, ତୋର ବଳ ଅଛି ପାରିବନି, ତୁମେ କେବେ ବି ପାରିବନି, ସେ କିଏ ବିବାହ ହୁଅ ବିବାହ ନ ହୁଅ ସେ କାମନାଟା ସୂକ୍ଷ୍ମ ଆକାର ରହିବ ନ ରହିବା ଯେମିତି କହିଲେ ଆୟୁ ଚାଲିଯିବନି, ତାପରେ କୌଣସି ପଦ ନାହିଁ, ଆଉ ଗୋଟେ କ'ଣ ଆୟୁ କ୍ଷୟରେ ଅଛି ଭକ୍ତ ଠାକୁର, ହଁ ସେଥିରେ ଅଛି ନା, ଆୟୁ ଅତି ଅଳ୍ପ ଦିନ କ୍ରମେ ତାହା ହଏ କ୍ଷୀଣ ସମନର ନିକଟ ଦର୍ଶନ, ହଁ ରୋକ ଶୋକ ଅନିବାର ଚିତ୍ତ କରେ ଛାରକା ବାନ୍ଧବ, ନାଇଁ ଇଏ ପଦ ତାପରେ ମିଳୁନି, ସମନ ସମନର ନିକଟ ଦର୍ଶନ, ତାପରେ ଆଉ ଗୋଟେ କ'ଣ ଅଛି, ସେ ସମନ ମାନେ କିଏ ଯମରାଜ, ଯମର ନିକଟ ଦର୍ଶନ ହେଇଯିବ, ଆୟୁ ଅତି ଅଳ୍ପ ଦିନ କ୍ରମେ ତାହା ହୁଏ କ୍ଷୀଣ ସମନର ନିକଟ ଦର୍ଶନ, ପାଖ ପାଖକୁ ଯମରାଜଙ୍କୁ ଦେଖିବାକୁ ଆସୁଛି, ଜଣାପଡ଼ିବନି ଲୋକ ଏ ବୁଝିପାରୁନି, ଆଉ ବିବାହ ଚରା ସଂସାର ସିଏ ଲେଖିଲେ ଏଣେ କିଶୋର ସଂସାର ଏଇ ଛାୟାବାଜି ପ୍ରାୟ, ସିଏ ଲେଖିକି ଜଣେଇଲେ ଆଉ ପଢା ଆମର ଚାଲିଛି ଛାୟାବାଜି ପ୍ରାୟ ସଂସାର, ପଢା ଚାଲିଛି ଭଜନ ବୋଲା ଚାଲିଛି କିନ୍ତୁ କିଛି ଅନୁଭବ ଆସୁ, ଛାୟାବାଜି କ'ଣ କ'ଣ କିରେ ପ୍ରଦୀପ ଛାୟାବାଜି ଜାଣିଛୁ ନା, ଛାୟାବାଜି ବାହାଘର ବେଳେ ଦେଖିନ ଏ ଯେଉଁ ବାଣ ଫୁଟା ଯାଏ ଯେଉଁ କ'ଣ ଝୁରିଝୁରି ବାଣ ଆଉ କ'ଣ ଚକ୍ରି ବାଣ ରାମ ରାବଣ ଯୁଦ୍ଧ ହୁଏ ସବୁ ବାଣ ସବୁ ଦେଖା ମେଳନରେ ସବୁ ହୁଏ, ଉପରେ ଉପରେ ସବୁ ତାର ଘୁରୁଥିବ ଫୁଲ ହେଇକି ଝରିଝରି, ସେ ଖୁସୁକଟା କେତେ ଦିନ କିରେ ହଁ ଅନେଇଦେବୁ ଉପରେ ବାସ୍, ତାପରେ ଗଲା ସଂସାରଟା ସେଇଆ, ସଂସାରଟା ଟୋଟାଲ ସେଇଆ ଛାୟାବାଜି ଭଳିଆ, ଅନେଇଥିବୁ କୁଆଡ଼େ ପାଉଁଶ ହେଇଯିବ ଆଉ ଗଲା, ଆଉ ଶୁକଡ଼ା କ'ଣ ଶୁକଡ଼ା ପାଣିରେ ମିଶିଯିବ, ସମସ୍ତେ ଯାହାକୁ ଯାହାର ପୂର୍ବର ସ୍ୱୀକୃତି ନାହିଁ, ଇଏ ସାଧୁସଙ୍ଗ ପୂର୍ବ ସ୍ୱୀକୃତି ଥିଲେ ତ ସାଧୁସଙ୍ଗ ସେ ଆସିବ, ପୂର୍ବର ପୁଣ୍ୟ ନାହିଁ ସେ ଟୋଟାଲ ଗୁଡ଼ା କିଛି ତାକୁ ବୁଝିପାରିବନି, ଆଉ ତ ଗୋଟା ଏଇଟା ସବୁ ବୈରାଗ୍ୟ ଜିନିଷ, ଆଉ ଏଇଟା ହେଉଛି ସତ୍ୟ ଜିନିଷ, ସତ୍ୟ ଜିନିଷଟା କ'ଣ ଯିବାଟା ମାୟାଗ୍ରସ୍ତ ଯିବାଟା, ସେ ଅସତ୍ୟ ଜିନିଷଟା ଗ୍ରହଣ କରିବ ସତ୍ୟ କଥାଟା କହିଲେ ସେ ତାକୁ ବିରକ୍ତି ଲାଗିବ, କହି ଏଇଟା କ'ଣ ଏତେ କଡ଼ା କଥା, ଏଇଟା ଭଲ ଲାଗୁନି, ମାୟା କଥାଟା ଭଲ ଲାଗିବ ତାକୁ, କୁଟୁମ୍ବାସକ୍ତ ଜୀବର ସମୟଟା କ୍ଷୀଣ ହେଇକି ପଳେଇ ଯାଉଛି ସେ ଜାଣିପାରୁ, ଯେମିତି ମାଛ ଶରତ ଋତୁରେ ମତ୍ସ୍ୟ ବର୍ତ୍ତମାନ ଜାଣିପାରୁନି ତାର ମୃତ୍ୟୁ ସମୟ ଆସିଯାଉଛି, ଜଳ ଶୁଖି ଶୁଖିଆ ଯାଉଛି, କେତେ ସୁଖଦେବ ଉଦାହରଣ ଦେଉଛନ୍ତି, ପ୍ରଥମ ସ୍କନ୍ଦ ଭାଗବତ ଦ୍ୱିତୀୟ ସ୍କନ୍ଦ ଭାଗବତ ଆରମ୍ଭରେ ତାଙ୍କ ପ୍ରବଚନ ଦେଲେ, ଆଉ ନିଦ୍ରା ହେତେ ନକ୍ତ ବ୍ୟବହାନ ଦିବଚାର୍ଥ ୟା ରାଜନ କୁଟୁମ୍ବ ଭରଣେ ନବା, ଦୁଃଖ କଲେ ସାଙ୍ଗେ ସାଙ୍ଗେ ପ୍ରଶ୍ନ ଉତ୍ତର ଦେବା ପୂର୍ବରୁ ଆଗେ ବିତ୍ରିକ ମୁଖରେ କହିଲେ, ଫାଷ୍ଟ କହିଲେ ନା ଶ୍ରୁତବ୍ୟାଧୀନ ରାଜେନ୍ଦ୍ର ଣାସନ୍ତି ସହସ୍ରତମ ଅବଶ୍ୟତମ ଆତ୍ମତତ୍ଵ ଗୃହେଶ ଗୃହମେ ଦିନା ବରିୟାନ ଦେଖ ପ୍ରଶ୍ନ, ଆଗେ ପ୍ରଶଂସା କରିଦେଲେ, ସେ ପଚାରିଦେଲେ ନା ମୃତ୍ୟୁ ପୂର୍ବରୁ କ'ଣ କର୍ତ୍ତବ୍ୟ କୁହନ୍ତୁ, କିଂ କର୍ତ୍ତବ୍ୟମ କିଂ କିଂ ଜପ୍ୟମ କିଂ ଶ୍ରୁତବ୍ୟମ, କ'ଣ ଶୁଣିବା ଦରକାର, କ'ଣ କହିବା ଦରକାର, କାହାକୁ ପୂଜା କରିବା ଦରକାର, ଆଗେ ପ୍ରଶ୍ନ କରିଦେଲେ, ପ୍ରଶଂସା କଲେ, ବରିୟାନ ଦେ ପ୍ରଶ୍ନ ଲୋକହିତମ ଲୋକହିତକରମ ନୃପମ, ହେ ରାଜନ ତୁମେ ଯେଉଁ ପ୍ରଶ୍ନ କଲେ ଏଇଟା ବରିୟାନ ପ୍ରଶ୍ନ, ଏ ପ୍ରଶ୍ନ କିଏ କରନ୍ତି, କିଏ ପଚାରୁଛୁ ମରିବା ପୂର୍ବରୁ କ'ଣ କରି, କିଏ ପଚାରୁଛି ଦେଖିଲ କ'ଣ ଖାଇବା କିରେ ଖାଲି ଖାଇବା କ'ଣ ରହିବା କ'ଣ ଚିନ୍ତା, କିଏ ମରିବେ ମରିବା ପୂର୍ବରୁ କିଏ ପ୍ରଶ୍ନ ପଚାରିବେ, ପରୀକ୍ଷିତ ପଚାରିଦେଲେ କ'ଣ କରିବା ଦରକାର ଜଣେ ମ୍ରିୟମାଣ ବ୍ୟକ୍ତିର, ସାଙ୍ଗେ ସାଙ୍ଗେ ସୁଖଦ ଖୁସି ହେଇଗଲେ, ବରିଆ ଆନନ୍ଦ ପ୍ରଶ୍ନ, ଏଇ ପ୍ରଶ୍ନ ଯେଉଁ କଲ ଏଇଟା ତୁମ ପାଇଁ ନୁହେଁ, ଲୋକ ହିତକର ରୂପ ସବୁ ଲୋକଙ୍କର ହିତ ହବ ଏଥିରେ, ସେଠୁ ଫାଷ୍ଟ ଦୁଃଖ କଲେ, ଉତ୍ତର ଦେବା ପୂର୍ବରୁ ଆଗେ ଆରମ୍ଭ କରିଦେଲେ, ଶ୍ରୁତ ବ୍ୟାଧିନି ରାଜେନ୍ଦ୍ର ଆସନ୍ତି ସହସ୍ରତମ ଅପଶ୍ୟତମ ଆତ୍ମତତ୍ଵ ଗୃହ ସୁଗୃହ ମେଧି ନାମ, ସେଠି ବି ସେ ଦୁଃଖ କରି କହିଲେ, ଗୃହ ମେଧି ଗୁଡ଼ାକ ଯେଉଁମାନେ ଗୃହ କୁଟୁମ୍ବାସକ୍ତ ସଂସାର ଲୋକଙ୍କୁ ନିନ୍ଦା କରୁନାହାନ୍ତି, ସଂସାର ଯିଏ ରହିଛି ଯିଏ ସଂସାର ଆସକ୍ତ ଲୋକଙ୍କୁ ନିନ୍ଦା କରୁଛନ୍ତି, କୁଟୁମ୍ବାସକ୍ତ କହିଲେ ସେ କଥା, ଗୃହେଶୁ ଗୃହ ମେଧି ନାମ ଅପଶ୍ୟତମ ଆତ୍ମତତ୍ଵ, ଆତ୍ମତତ୍ଵ ସେ ଜାଣିପାରନ୍ତିନି, କିଛି ଜାଣିପାରିବିନି, ତାଙ୍କ ସମୟଟା ଚାଲିଯିବ, ମନ ଦୁଃଖ କରି କହିଲା, କେମିତି ତାଙ୍କ ସମୟ ଯାଏ ତାପରେ ଗୋଟେ ଶ୍ଳୋକ କରିଦେବେ ନିଦ୍ରାୟତେ ନକ୍ତ ପେବାନ ଦିବଚାର୍ତ୍ତ କୁଟୁମ୍ବ ଭରଣ ନବ ଦିନମାନ କୁଟୁମ୍ବ ଭରଣ କୋଷରେ ରାତିରେ ଶୋଇବେ ନହେଲେ ଦେହ ସୁଖରେ ଦିନ ଯିବ ରାତି ଯିବ ତାପରେ ଉତ୍ତର ଦେବେ ପ୍ରଶ୍ନ ଉତ୍ତର ତାପରେ ଯାଇକି ଦେବେ ଆଗେ କହିଦେବେ ଦୁଃଖ କରି କହିବେ ଜୀବର ଦୁଃଖର କାହାଣୀଟା କିଏ ଜାଣିଛି ପ୍ରଭୁ ମୋର କ'ଣ ସିଏ ଭକ୍ତିମ ଠାକୁର ଲେଖିଛନ୍ତି ଶୁଣ ମୋର ଦୁଃଖର କାହାଣୀ ସିଏ ଲେଖିଛନ୍ତି ଗୋଟେ ଭଜନ ବେଙ୍ଗଲରେ ଆଉ ପ୍ରଭୁ ମୋ ଦୁଃଖର କାହାଣୀ ଶୁଣନ୍ତୁ କମଳର କଥା ସେ ଲେଖିଛନ୍ତି ଜୀବ ପାଇଁ ଯଦି ଜୀବ ପାଇଁ କେହି ଜଣେ ଥାନ୍ତେ ଆଚାର୍ଯ୍ୟ ସେ ହେଉଛନ୍ତି ସିଏ ଆଉ କେହି ଆଉ ସମସ୍ତେ ଉଚ୍ଚ ଉଚ୍ଚ କଥା ବଡ଼ 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 କଥା ସବୁ ଲେଖିଛନ୍ତି ଜୀବର ପାଇଁ ଯେଉଁ ପ୍ରାର୍ଥନା ଗୁଡ଼ା ଦରକାର ଜୀବର ସ୍ଥିତି କ'ଣ ଜୀବ କେମିତି ଭକ୍ତି ପାଇବ କେମିତି ସାଧୁସଙ୍ଗ କରିବ କେମିତି କେଉଁଠୁ ଆସିଲା କ'ଣ ଥିଲା କେବଳ ସିଏ ଜୀବ ପାଇଁ ହିଁ ସିଏ ସେ ତ ଆମର ଆଚାର୍ଯ୍ୟ ମଧ୍ୟ ଗୋସ୍ୱାମୀ ସେଭେନ୍ ଗୋସ୍ୱାମୀ ରଖିଲେ ସପ୍ତମ ଗୋସ୍ୱାମୀ ପ୍ରଭୁ ଶୁଣ ମୋର ଦୁଃଖର କାହାଣୀ ନାଇଁ ନା ସେ ଯେଉଁ ତାଙ୍କ ଗୋଟେ ଭଜନ ଅଛି ଆଇ ଦେଖୁନା ଏଇ ଯେଉଁ ଭଜନ ଗୁଡ଼ାକ ସବୁ ବିଦ୍ୟାର ଗୌରବେ ଭ୍ରମି ଦେଶେ ଦେଶେ ଅର୍ଥ ଉପାର୍ଜନ କରି ସ୍ୱଜନ ପାଳନ କରି ଏକ ମନେ ତୁମାର ଭୁଲି ନହରି ଏ ଅକି ଲେଖିପାରିବ ଜୀବନରେ କେହି ବି କେବେ ଲେଖିପାରିବେନି ତାଙ୍କର ଯେଉଁ ଭଜନ ଗୁଡ଼ାକ ସବୁ ପୁରା ମାନେ ଜୀବର ପୁରା ଭଗବାନ ତାଙ୍କୁ ଏମିତି ତାଙ୍କ ହୃଦୟକୁ ଦେଇଦେଇଥିଲେ ଜୀବର ସବୁ ଜିନିଷଟା ତାଙ୍କ ହୃଦୟକୁ ଚାଲିଲାଗିଲା ସେଥିପାଇଁ ସବୁବେଳେ ଭଗବାନଙ୍କୁ ଡାକୁଥିଲେ କେମିତି ମୋର ଗୋଟେ ପୁଅ ଆସିବ ଯେମିତି ବ୍ୟାସଦେବ ସବୁବେଳେ ଚିନ୍ତା କରୁଥିଲେ କେମିତି ମୋର ଗୋଟେ ପୁଅ ଆସିବ ଏ ଭାଗବତକୁ ପ୍ରଚାର କରିବ ସେ ସବୁବେଳେ ଚିନ୍ତା କରୁଥିଲେ ବିମଳାଙ୍କୁ ପ୍ରାର୍ଥନା କରୁଥିଲେ ମୋତେ ଗୋଟେ ପୁଅ ଦିଆଯିବେ ଯେ ମୁଁ ଏତେ କଷ୍ଟ କରୁଛି ଯିବ ପାଇଁ ସେଇଟା ସାର୍ଥକ ସେଥିପାଇଁ ଭକ୍ତିସ୍ଥାନ ସେ ଠାକୁର ଆଇଲେ ଏ ସେ ତ ବହୁତ ଉଚ୍ଚ ସ୍ଥିତିରେ ଥିଲେ ନା ଭକ୍ତିନାଥ ଠାକୁର ମଞ୍ଜୁରୀ ତାଙ୍କୁ ତା କ'ଣ ଯିବ ଗୋଟେ ବୁଝିପାରିବ ତେଣୁ ସିଏ ଆସିକି ଯାହା କୁହନ୍ତି ସବୁ ରଖିଲେ ସଞ୍ଚିତ ତାଙ୍କର ଭଜନର ସଞ୍ଚିତ ସେ କୃପା ଆଣିଲେ ପରମ୍ପରାର କୃପାକୁ ପୁରା ଆକର୍ଷଣ କରିକି ଆଣିଲେ ଗୁରୁ ଗୌରକିଶୋର ଦାସ ଭଜନାନନ୍ଦୀଙ୍କ କଥାରୁ ପୁରା ଗୌରକିଶୋରଙ୍କର କୃପା ପ୍ରାପ୍ତ ହେଇଗଲେ ହଁ ସବୁ ଶାସ୍ତ୍ର ରଚନା କରି ସିଦ୍ଧାନ୍ତ ପ୍ରଚାର ଅପସିଦ୍ଧାନ୍ତକୁ କାଟୁକଟ ତାଙ୍କ ସମୟ ଚାଲିଗଲା ସେ ଜୀବର କ'ଣ କଲ୍ୟାଣ କରି ସେଥି କ'ଣ ପଡ଼ୁଛି ତାଙ୍କ ପ୍ରଣାମରେ ଅପସିଦ୍ଧାନ୍ତ ଧ୍ୱାନ୍ତ ହାରିଣୀ ପୁରା କଭର ହେଇଯାଇଥିଲା ଭକ୍ତିମ ଠାକୁର ତ ରହୁଥିଲେ କେଉଁ ଆଶ୍ରମରେ ଗୃହସ୍ଥ ଆଶ୍ରମ ଥିଲେ ନା ମାଜିଷ୍ଟ୍ରେଟ୍ ଥିଲେ ଆଉ ତାଙ୍କର ତ ତାଙ୍କୁ ସେ ଗୋଟେ ବେଷ୍ଟ ତିଆରି କଲେ ସେ ଗୋଟେ ଆଗେ କହିଲେ ଆଗେ ସିଦ୍ଧାନ୍ତ ଗୁଡ଼ା ମୁଁ ସିନା ସ୍ଥାପନ କଲେ କିଏ ଗୋଟେ ପ୍ରଚାର କରିବ ପୂର୍ବ ଜିନିଷଟା ଆମେ ଭୁଲି ଯାଉଛେ ନା ଆଉ ସେଥିପାଇଁ ଆମେ ଅକୃତଜ୍ଞ ହେଇଯାଉଛେ ଆଉ ଆଉ ଭକ୍ତିଟା କାହିଁକି ଭକ୍ତିଟା ତୁମର ହେଇପାରିବନି କେବେ କେବେ ଭକ୍ତି ତୁମର ହେଇପାରିବନି ତୁମେ ପ୍ରିଭିୟସ୍ ଆଚାର୍ଯ୍ୟମାନଙ୍କ ଉପରେ ଇମ୍ପୋର୍ଟାନ୍ସ ନଦେଲ ସେମାନେ କେବଳ ଆମ କଥା ଚିନ୍ତା କରୁଛନ୍ତି ସେ ଦେଖିଲେ ମୁଁ ବର୍ତ୍ତମାନ ପ୍ରଚାର କରିବାକୁ କ'ଣ ବାହାରିବି ପ୍ରଚାର କରିବାକୁ ମୋତେ ପ୍ରଚାର କରିବାକୁ ତୁମ ସିଦ୍ଧାନ୍ତ ଦରକାର ନା ଆମ ସିଦ୍ଧାନ୍ତ ସବୁ ମିଶିଗଲାଣି ମହାପ୍ରଭୁ ପରେ ପରେ 300 ବର୍ଷ ପରେ ଗ୍ୟାପ୍ ରହିଗଲା 300 ଇୟର୍ସ ପୁରା ସହଜ ଆସୁ ପଶିଗଲେ ମହାପ୍ରଭୁଙ୍କ ପରେ ଭକ୍ତିମୟ ଠାକୁରଙ୍କ ପାଖକୁ କେତେ ବର୍ଷ ରହିଲା 300 ବର୍ଷ ପାଖାପାଖି ଶଯ୍ୟା ପଶିଗଲା ଲୋକ ଗୁଡ଼ାକ ମଠମାନଙ୍କର ବିଧବା ଧରିକି ସବୁ ରହିଲେ ଲୋକ ଭାବିଲେ ନୀଚ ଜାତିମାନଙ୍କର ଧର୍ମ ହେଉଛି କେଉଁଟା ବୈଷ୍ଣବ ଧର୍ମ ନୀଚ ଲୋକ ଗୁଡ଼ା ଏଇଠି ଆସୁଛନ୍ତି ସବୁ ଲୋକଙ୍କର ସବୁ ଧାରଣା ହେଇଗଲା ସିଏ ତ ପୁରା ପାଗଳ ହେଇଗଲା ରାଜଧର୍ମରେ ଗୋଟେ କଳଙ୍ଗ ଆସିଗଲା ମହାପ୍ରଭୁ ବ୍ରାହ୍ମଣ ମହାପ୍ରଭୁ ସମସ୍ତଙ୍କୁ ଶୂଦ୍ରପୁତ୍ର ସମସ୍ତଙ୍କୁ କ'ଣ ବ୍ରାହ୍ମଣ ଚାଣ୍ଡାଳ କରେ କୋଳାକୋଳି କବି ବାଛିଲ ଏ ରଙ୍ଗ ମହାପ୍ରଭୁ ତାହେଲେ ଆସିଥିଲେ ବ୍ରାହ୍ମଣକୁ ଚଣ୍ଡାଳ କୋଳଉଥିଲା ଚଣ୍ଡାଳକୁ ବ୍ରାହ୍ମଣ କୋଳଉଥିଲା ଚଣ୍ଡାଳ ବ୍ରାହ୍ମଣ କରେ କୋଳା କାହିଁକି କ'ଣ ସେଠି ଆତ୍ମଧର୍ମଟା ପ୍ରେମଟା ପ୍ରକାଟ ଇଏ କ'ଣ ସବୁ ଜାତିଭେଦ ଆସିଗଲେଣି ଆଉ ଗୋସାଇଁ ବଡ଼ ଗୋସାଇଁମାନେ ସବୁ ପ୍ରବଳ ହେଇଗଲେ କେଉଁମାନେ ବ୍ରାହ୍ମଣମାନେ ସେମାନେ ଗୋସାଇଁ ସେ କହିଲେ ଆମେ ମନ୍ତ୍ର ଦେବୁ ଇଏ ଗୁଡ଼ା କ'ଣ ନୀଚ ଜାତିର ଲୋକ ନରୋତ୍ତମ ଦାସ ଠାକୁର ପର୍ଯ୍ୟନ୍ତ ଏପଟା ନରୋତ୍ତମ ଠାକୁରଙ୍କୁ ହଇରାଣ କଲେ ଭକ୍ତିନ ଠାକୁର କହିଲେ ନା ମୋତେ ସିଦ୍ଧାନ୍ତ ଲେଖିବାକୁ ପଡ଼ିବ ତାପରେ ମହାପ୍ରଭୁଙ୍କର ସେ ସେପଟେ ଥିଲାବେଳେ ଗୋଦ୍ରମରେ ଥିଲାବେଳେ ଦେଖିଲେ ମହାପ୍ରଭୁଙ୍କର ସ୍ଥାନ ଦେଖି ତାଙ୍କ ସେତେବେଳେ ତ କଣ୍ଟାକ୍ଟ ଥିଲା କାହା ସାଙ୍ଗରେ ଜ୍ୟୋତିପୁଞ୍ଜ ଆସୁଛି ଦେଖି ଜଗନ୍ନାଥ ଶିବାଜୀ ମହାରାଜଙ୍କୁ ଧରିକି ଗଲେ ସ୍ଥାନ ପାଇଗଲେ ମହାପ୍ରଭୁଙ୍କର କୃପା ସମ୍ପୂର୍ଣ୍ଣ କୃପା ସିକ୍ତ ସୀତ ମଞ୍ଜରେ ଥିଲେ ଆଉ ପ୍ରକଟ ହେଲା ସମ୍ପୂର୍ଣ୍ଣ ଜୀବର କେମିତି ମଙ୍ଗଳ ହେବ ଆଉ ସେଠି ରଚନା କଲେ କାଲି ତାଙ୍କର ତ ସମୟ ନାହିଁ ଆଉ ପ୍ରଭୁପଦ କୁହନ୍ତି ଆଉ ସେ ଆସିବେ ରାତିରେ ତାଙ୍କ ଅଫିସ୍ କାମ ସାରିକି ବଡ଼ ପରିବାର ରାତିରେ ଅଫିସ୍ କାମ ସାରି ଆସିବେ ଆସିକି ସାଙ୍ଗେ ସାଙ୍ଗେ ଶୋଇଯିବେ ଏତେ କଷ୍ଟ କରୁଛନ୍ତି ସେ ଆସିକି ପ୍ରଭୁପଦ କୁହନ୍ତି ସେ 2-3 ଘଣ୍ଟା ଶୁଅନ୍ତି ପ୍ରଭୁପଦ ତାଙ୍କ ଇଂଲିଶ ଲେକ୍ଚର୍ କହୁଛନ୍ତି ଆସିକି ସନ୍ଧ୍ୟାବେଳେ ପହଞ୍ଚିବେ ପହଞ୍ଚି କ'ଣ ଟିକେ ଖାଇଦେଇକି ଶୋଇଯିବେ ଉଠିପଡ଼େ ରାତି ମହାନ ବସିକି ଲେଖିବେ ଲେଖିବ କ'ଣ ଏଇଟା ଗୋଟେ ଛୋଟ କଥା ହେଇଛି ଗୋଟେ ଲେଖିବ କିଏ ତୁମକୁ କହିବାକୁ ତୁମେ ଗୋଟେ ଲେଖ କ'ଣଟା ତୁମେ ଲେଖିବ ମୋତେ କହିଲେ ଲେଖିବା ଏଇଟା କଳ୍ପନା ଗୁଡ଼ା କ'ଣ ଲେଖିବ ନା ଆଉ କ'ଣ ତୁମେ କିଛି ଲେଖିପାରିବ ତୁମେ ଜାଣିଛ କିଛି ଲେଖିବ ଜୀବ କେଉଁଠୁ ଆସିଲା ଯେମିତି ଜୈବ ଧର୍ମ ସବୁ ଲେଖା ହେଇଛି ଜୀବ କେଉଁଠୁ ଆସିଲା କେମିତି ଆସିଲା କ'ଣ ମାୟାବଦ୍ଧ ମାୟା ମୁକ୍ତ ଏଇ ଯେଉଁ ଭଜନ ଏଭଳି ସବୁ ସିଦ୍ଧାନ୍ତ ଜିନିଷ ସହିତ ମିଳିବାକୁ ପଡ଼ିବ ଭାଗବତ ସହିତ ମିଳିବାକୁ ପଡ଼ିବ ଇଏ କ'ଣ ସେ ବସିକି ବୁଦ୍ଧି ଖର୍ଚ୍ଚ କରି ଲେଖୁଥିଲେ ସବୁ ଭଗବାନ କହିଦେଉଥିଲେ ସବୁ ବସିକି ଦିନ ରାତ ରାତିମାନ ବସିକି ଏମିତି ଲେଖନ୍ତି 3 ଘଣ୍ଟା ମାତ୍ର ଶୁଅନ୍ତି ସେସବୁ ସଞ୍ଚୟ କରି ରଖିଲେ ପୁରା ନମ ଭକ୍ତି ବିନୋଦାୟ ସଚ୍ଚିଦାନନ୍ଦ ନାମିନୀ ସଚିଦାନନ୍ଦ ଭକ୍ତି ବିନୋଦ ଠାକୁର ଗୌର ଶକ୍ତି ସ୍ୱରୂପାୟ ପ୍ରଣାମ ନା, ତାପରେ ରୂପାନୁଗବରାୟ ଦୁଇଟା ଶବ୍ଦ ତାଙ୍କ ପାଖରେ ରଖା ହେଲା। ଏ ଦୁଇଟା ଜିନିଷକୁ ଯେହେତୁ ବୁଝିପାରିବ ସେ ଯାଇ ଭକ୍ତି ବିନୋଦ ଠାକୁରଙ୍କୁ ବୁଝିପାରିବ। ଆଚାର୍ଯ୍ୟ ମାସେ ଆମ ଧାରାଟା ଭକ୍ତି ବିନୋଦ ଠାକୁର ନା, ରୂପାନୁଗବରାୟତେ ରୂପ ଅନୁଗ ଭିତରେ ସେ ହେଲେ ଶ୍ରେଷ୍ଠ ବରାୟତେ। ରୂପ ଗୋସ୍ୱାମୀଙ୍କ ପରେ ଉପଗୋସ୍ୱାମୀ ମନୋଭାବ କିଏ ବୁଝୁଛନ୍ତି ସିଏ, ଆଉ କ'ଣ ତାଙ୍କର ସ୍ୱରୂପ ଗୌର ଶକ୍ତି ସ୍ୱରୂପ ଆଏ, ଗୌରାଙ୍ଗଙ୍କର ସ୍ୱରୂପ ସିଏ ଶକ୍ତି ପୁରା ଧରିକି ଆସିଥିଲେ। ତେଣୁ ସିଏ ତାଙ୍କୁ ତ ପ୍ରଥମେ ଖାଲି ପ୍ରିପାରେଟୋରୀ ଯାହା କୁହନ୍ତି କ'ଣ ପ୍ରସ୍ତୁତି ହଉ, ତାଙ୍କୁ ଚାଲିଗଲା ସମୟ କ'ଣ ଏ ଯେଉଁ ମହାପ୍ରଭୁଙ୍କ ସିଦ୍ଧାନ୍ତକୁ ଆଣିକି ଗୋଟେ ଜୀବକୁ କେମିତି କୃଷ୍ଣ ଚେତନା କରିବାକୁ ପଡ଼ିବ, ତା ସ୍ୱରୂପ କ'ଣ ସବୁ ତାଙ୍କୁ ରଚନା କଲେ କିଏ ଭକ୍ତି ବିନୋଦ ଠାକୁର। ତାଙ୍କୁ ରଚନା କରିଦେଲା ବେଳକୁ ସମୟ ଆଉ ନାହିଁ, ବୟସ ହେଇଗଲାଣି, ଆଉ ପ୍ରଚାର କେତେବେଳେ କରିବେ, ସେଥିପାଇଁ ସେତେବେଳେ ବୟସ ହେଇଯାଉଥିଲେ। ତାଙ୍କ ବାଳବାବା ବୋଲି କୁହନ୍ତି, ତା ସହିତ ବହୁତ କେଶ ପ୍ରଭୁଙ୍କର ଲୋକ ସେମାନେ ନା ସବୁ, ତାଙ୍କ ଚକ୍ଷୁର ଏତେ ବଡ଼ ବଡ଼ କେଶ ସବୁ ଥାଏ, ଆଖିର କ'ଣ କୁହନ୍ତି ଏଇଟା ଆଖି ବାଳ ଆଇବ୍ରୋ ଯେଉଁଟା କୁହାଯାଏ, ଭୁଲତାର ସବୁ କେଶ ଗୁଡ଼ାକ ତାଙ୍କ ଆଖିକି ସବୁ ପଡ଼ିଥିବ, ଏମିତି ପଡ଼ିଯାଏ ଦେଖିପାରନ୍ତିନି ସେ, କେହି ଆସିଲେ ସେ ଏମିତି ଉଠେଇବେ କେଶକୁ ଉଠେଇକି ଦେଖନ୍ତି। ଯଦି କିଏ ଆସନ୍ତି ସେ ବୁଢ଼ା ବୟସରେ କୁହନ୍ତି, କାରଣ ସେ ଏତେ କଷ୍ଟ କରି ଲେଖିଛନ୍ତି ନା, ଯଦି ମୋର ବୟସ ଥାଆନ୍ତା ମୋ ଘୋଡ଼ା ଉପରେ ଚଢ଼ିକି ବର୍ତ୍ତମାନ ମହାପ୍ରଭୁଙ୍କ କଥା ପ୍ରଚାର କର, ମୋର ତ ଆଉ ବୟସ ନାହିଁ। ଆଉ ବହୁତ ଦୁଃଖ କରୁଥିଲେ ସେତେବେଳେ, ଏସବୁ ଯେଉଁ ପଶିଗଲା ସବୁ ସହଜାବାଦୀ ମାନେ ଲୋକ ପଶିଗଲେ, ବୈଷ୍ଣବ ଧର୍ମ ନାମରେ ସବୁ ଭୋଗ କଲେ, ଲୋକମାନେ ବହୁତ ଅପପ୍ରଚାର କଲେ, ବ୍ରାହ୍ମଣମାନେ ବିରୋଧ କଲେ, ମଠ ମନ୍ଦିର ଆଉ ଶୁଦ୍ଧତା ରହିଲାନି, ସେ ପୁରା ଦୁଃଖ କରୁଥିଲେ। ଅପସିଦ୍ଧାନ୍ତ ପଶିଗଲା, ସିଦ୍ଧାନ୍ତ ଆସିନେ ଲେଖିଦେଲେ, ସିଦ୍ଧାନ୍ତର ତୁମେ ପ୍ରଚାର କରିବାକୁ ଗଲେ ତୁମକୁ କାଟିବାକୁ ପଡ଼ିବ କ'ଣ ଅପସିଦ୍ଧାନ୍ତ। ଆରେ ଭାରତବର୍ଷରେ ତ ଅପସିଦ୍ଧାନ୍ତ କାଟୁ ଗୋଟେ ସମୟ ଚାଲିଗଲା, ସେଥିପାଇଁ ତାଙ୍କ ପୁଅ ଆସିଲେ କିଏ, ତାଙ୍କ ପ୍ରାର୍ଥନାରେ ସବୁ ରହିଲା ନା, ତାଙ୍କ ପ୍ରଣତି ମନ୍ତ୍ରରେ ସବୁ ରହିଯାଇଛି। ଭକ୍ତିସିଦ୍ଧାନ୍ତ ଠାକୁର ପ୍ରଣତି ମନ୍ତ୍ରରେ କ'ଣ ରହିଲା, ଶ୍ରୀ ବାର୍ଷବାନବୀ ଦେବୀ ଦୟିତାୟ କୃପାପ୍ତୟ, ଶ୍ରୀ ବାର୍ଷବାନବୀ ଦେବୀ ତାଙ୍କ ନା ତାଙ୍କ ଦେଖିଆ ନା ନା, କୃଷ୍ଣ ସମ୍ବନ୍ଧ ବିଜ୍ଞାନ ଦାୟିନୀ, କୃଷ୍ଣ ସମ୍ବନ୍ଧ ବିଜ୍ଞାନ ସେ ପ୍ରଦାନ କରିବେ। ଆଉ ସମ୍ବନ୍ଧ ବିଜ୍ଞାନ ଜୀବର ସମ୍ବନ୍ଧରେ ନାହିଁ, ସମ୍ବନ୍ଧ ଏ ତ ପଶିଗଲା କେଉଁଟା ଅପସିଦ୍ଧାନ୍ତ, ଆଉ ତା ନାହିଁ ତାଙ୍କ ପ୍ରଣାମ ମନ୍ତ୍ରରେ ଅପସିଦ୍ଧାନ୍ତ ଧ୍ୱାନ୍ତ ହାରି ମିଶନ, ସମସ୍ତ ସବୁ ଆଚାର୍ଯ୍ୟଙ୍କର ଗୋଟେ ଗୋଟେ ମିଶନ ରହିଛି ନା, ଆଉ କିଏ ଆସିବେ ସମ୍ବନ୍ଧ ରଖିବେ, କିଏ ଆସିବେ ଅପସିଦ୍ଧାନ୍ତକୁ କାଟିବେ, କିଏ ଆସିବେ ପ୍ରେମ ପ୍ରୟୋଜନଟା ଦେବେ, କିଏ ଆସିବେ ଜୀବ ସହିତ ସମ୍ବନ୍ଧ ଜ୍ଞାନଟା ଦେବେ, ସେସବୁ ଭଗବାନଙ୍କ ଦ୍ୱାରା ପ୍ରେଷ୍ଟ ହେଇକି ଆସୁଛନ୍ତି ନା। ଆଉ ସନାତନ ଗୋସ୍ୱାମୀ କ'ଣ ତାଙ୍କୁ ମଦନ ଗୋପାଳ ଜାପକୁ ଆସିଲେ, ସେ ହରିଭକ୍ତି ବେଳେ ଆସିଲେ ଲେଖିବା କ'ଣ ଦରକାର, କେତେଥର ଗାଧେଇବ, କେତେଥର ଖାଇବ, କେଉଁ ମନ୍ତ୍ର ଉଦାହରଣ ଉଚ୍ଚାରଣ କରିବ, ଏସବୁ କାହିଁ ଲେଖିବା ଦରକାର, ମହାପ୍ରଭୁ କହିଛନ୍ ଗୁରୁ କହିଛନ୍ ବୈଷ୍ଣବ ସଦାଚାର ଲେଖ, ତାଙ୍କ ସେତିକି ସେ ପ୍ରେମ ତାଙ୍କ ପାଖରେ ଥିଲା, କିନ୍ତୁ ତାଙ୍କର ଯେତିକି ଡ୍ୟୁଟି ସେତିକି ସେ କରି ଆଚାର୍ଯ୍ୟଙ୍କ କେବଳ ତୁମେ ସେତିକି ଦ୍ୱାରା ଜାଣିପାରିବନି, ତାଙ୍କୁ ଭଗବାନ ଯେଉଁ ବାଟ ନେବା ପାଇଁ ଚାହିଁବେ ସେ ତାଙ୍କ ହାତରେ କ'ଣ କ'ଣ ଦେଇ, ତାଙ୍କୁ ଯେଉଁ ବାଟ ନେବା ଯେଉଁ କାମଟା କରିବା କଥା ସେ କରିଦେଇକି ପଳେଇବେ, ସେ ସମସ୍ତେ ପ୍ରେମର ବାର୍ତ୍ତା। ତେଣୁ ଇଏ ଯେଉଁ ଆସିଲେ କ'ଣ ସେ ଆରମ୍ଭଟା କ'ଣ, ଦ୍ୱନ୍ତ ହାରିଣୀ ନମସ୍ତେ ଗୌରବାଣୀ ଶ୍ରୀମୂର୍ତ୍ତ ଏ ଦିନ ତାରିଣୀ, ନାହିଁ ନା ତାଙ୍କ ନମସ୍ତେ ଗୌରବାଣୀ ଶ୍ରୀମୂର୍ତ୍ତ ଏ ଦିନ ତାରିଣୀ, ତାପରେ ଶ୍ରୀ ରୂପାନୁଗ ବିରୁଦ୍ଧ ଅପସିଦ୍ଧାନ୍ତ ଧ୍ୱନ୍ତ, ଶ୍ରୀ ରୂପାନୁଗ ରୂପାନୁଗ ବିରୁଦ୍ଧ ଯେଉଁ ଭକ୍ତି ଠାକୁର ଯେଉଁ କରୋନାଟା କରିଦେଲେ ନା, ଶାସ୍ତ୍ର ଗୁଡ଼ାକ ଏଇ ସବୁ ଶାସ୍ତ୍ର ପଢ଼ିଲେ ଖାଲି କହିଲେ ଦେଖିଲେ ଏଇ ଯେଉଁ ଅପସିଦ୍ଧାନ୍ତ କାଳୀ ଜ୍ୟୋତିଷ ଶାସ୍ତ୍ର, ସାତ ବୟସରେ ଜ୍ୟୋତିଷ ଶାସ୍ତ୍ର ଜାଣିଥିଲେ, ସ୍ୱତନ୍ତ୍ର ଯେଉଁ ବୈଷ୍ଣବ କ୍ୟାଲେଣ୍ଡରଟା ଆମର ଯେଉଁ ବାହାରୁଛି, ଯେଉଁ ବୈଷ୍ଣବ କ୍ୟାଲେଣ୍ଡର ବାହାରୁ ଯେଉଁ କାଲକୁଲେସନଟା କେଉଁଠୁ ଆସୁଛି, ପ୍ରଥମେ ସବୁ କିଏ କରିଥିଲେ, ପ୍ରଥମେ ସିଏ କରିଥିଲେ ନା, ଯେଉଁଥିରେ ବିଦ୍ୟାରେ ପୁରା ପାରଙ୍ଗମ ହେଇଗଲେ, ଆଉ ତାଙ୍କ ଇଂଲିଶ ତ ଛାଡ଼ କେହି ବୁଝି ପାରିବେନି, ପୁରା ବ୍ରିଟିଶର୍ସ ମାନେ ବୁଝିପାରନ୍ତିନି, ଭଗବାନଙ୍କ ପାର୍ଶ୍ୱ ତ ସିଏ ଯେଉଁଥିରେ ହାତ ମାରି ସବୁ ସବୁ କାମ ହବ। ଶ୍ରୀ ରୂପାନୁଗ ରୂପାନୁଗ ଧାରାରୁ ଯେଉଁ ଅପସିଦ୍ଧାନ୍ତ ରହିଲା ତାକୁ ଧ୍ୱାନ୍ତ, ତାକୁ ସବୁ ଦୂର କରିବେ, ଆଉ ତାଙ୍କ ସେଥିରେ ସମୟ ଚାଲିଗଲା। ଭାରତବର୍ଷରେ ସବୁଆଡ଼େ ବୁଲିକି ବ୍ରାହ୍ମଣ ବୈଷ୍ଣବ ଏମାନଙ୍କ ତ କେବଳ ବୈଷ୍ଣବ ବ୍ରାହ୍ମଣ ହେଲା ପ୍ରଥମ ବିରୋଧ ଥିଲେ କେଉଁମାନେ ବୈଷ୍ଣବମାନଙ୍କର, ଆଉ ତାଙ୍କୁ ତ ବାହାର କରିବ, ଆଇ ବାବାଜୀମାନେ ପୁଣି ବାବାଜୀମାନେ ସବୁ ଯେଉଁଗୁଡ଼ାକ ରହିଗଲେ, ରାଧାକୁଣ୍ଡ ନବଦୀପ ଏଗୁଡ଼ାକ ରହିଗଲେ, ଏମାନେ ସବୁ ବିଧବା ନେଇକି ରହିଲେ, ଏସବୁ ବେକ ଭେକ ଧରିକି ରହିଲେ, ସବୁ ଦୁରାଚାର କାମ କଲେ, ତେଣୁ ଆଙ୍କୁ ତ ପୁରା ଗୋଟେ ପୁରା ସିଦ୍ଧାନ୍ତ ସ୍ଥାପନ କରିବାକୁ ପଡ଼ିବ ନା, ସେଥିପାଇଁ ନାଲି କପଡ଼ା ସମତିକି ଦେଲେ, ନାଲି କପଡ଼ା କଲେ ଆଗରୁ ସବୁ କ'ଣ ପିନ୍ଧୁଲେ, ଧଳା ପିନ୍ଧୁଲେ, ନାଲି ପିନ୍ଧ ଧଳା ପିନ୍ଧିଲେ ତ ଜାଣିପାରିବେନି କି ବାବାଜୀ କିଏ ଆଦି କେଉଁ ବିଧବା ନେଇ ରହିଲେ, କାହା ଘରକୁ ଗଲେ, କେଉଁଠି ସ୍ତ୍ରୀ ଲୋକକୁ ରଖିଲେ, ମହାପ୍ରଭୁ ତିଳକ ମାରିଲେ ଏଣେ ମହାପ୍ରଭୁଙ୍କର ବୈରାଗୀ କ'ଣ, ମହାପ୍ରଭୁ କେତେ ବଡ଼ ସନ୍ନ୍ୟାସୀ ବୈରାଗୀ ବିଦ୍ୟାସୀ, ଏସବୁ କାମ କଲେ କହିଲେ ନାଲି କପଡ଼ା ପିନ୍ଧେ ବଳ ଧରା ପଡ଼ିବ, ଆଉ ଏଇଟା ଏଇଟାକୁ ଶାସ୍ତ୍ର ସିଦ୍ଧାନ୍ତକୁ ଧରିବେ, କେହି ଲୋକ ପଚାରିବେ ନାଲି କପଡ଼ା କ'ଣ, ରାମାନୁଜାଚାର୍ଯ୍ୟ ଆଚାର୍ଯ୍ୟ ଆଦି ବୈରାଗୀର ଚିହ୍ନଟା ଅଛି, ପ୍ରମାଣ ସବୁ ଆଣିକି ଥୋଇଲେ ଗଲେ, ଆଉ ସବୁ ଧାମକୁ ଗଲେ, ଧାମ ସବୁ ଧାମ ମାନଙ୍କରେ ଚୈତନ୍ୟ ଆଗେ ଚୈତନ୍ୟ ମହାପ୍ରଭୁଙ୍କର ପଦାଙ୍କିତ ସ୍ଥାନମାନଙ୍କୁ ସବୁ ଆଇଲେ, ସେଠି ମହାପ୍ରଭୁଙ୍କର ପାଦ ପଦ୍ମ ସବୁ ସବୁଆଡ଼େ ଜଳେଶ୍ୱର ପ୍ରତିଷ୍ଠା କରୁଛନ୍ତି, ସବୁଆଡ଼େ ପ୍ରତିଷ୍ଠା କଲେ ନା ଭଦ୍ରକରେ ଆମର ରେମୁଣାରେ, ଦେଖୁନ ରେମୁଣା ଚୈତନ୍ୟ ମହାପ୍ରଭୁଙ୍କ ଯେଉଁ ପାଦ ଚିହ୍ନ ସେଇଟା ଭକ୍ତିନ ଠାକୁରଙ୍କର, କଟକରେ ସବୁଆଡ଼େ ସବୁ ଆସିଲେ, ସବୁ ବୁଲିଲେ, ଦକ୍ଷିଣାତ୍ୟ ଗଲେ, ସବୁଆଡ଼େ ବୁଲି ତମ ଖାଲି ଏଇ ଅପସିଦ୍ଧାନ୍ତ କାଟୁକଟ ସମୟ ଚାଲିଗଲା, ଅପସିଦ୍ଧାନ୍ତ ରୂପାନଙ୍କର ପଶି ଯାଇଥିଲା ସବୁ ଆଉ। ହେଲେ ସବୁବେଳେ ସେ ଗୋଟିଏ ଗୋଟିଏ ଜିନିଷ କୁହନ୍ତି, ମୁଁ ବହୁତ ଲୋକ ମୋତେ ଏଇଟା ହେଉଛି ସ୍ୱାଭାବିକ, ଏଇଟା ମ୍ୟୁଚୁଆଲ ପ୍ଲିଜିଂ ୱାର୍ଲଡ ପ୍ରଭୁପଦ କୁହନ୍ତି, ଭକ୍ତି ଏଇଟା ଭକ୍ତି ଠାକୁରଙ୍କ ସବୁବେଳେ ପ୍ରଭୁପଦ ସେଇଟାକୁ ସବୁବେଳେ କୁହନ୍ତି, ଏଇଟା ମ୍ୟୁଚୁଆଲ ପ୍ଲିଜିଂ ୱାର୍ଲଡ, ଏଠି ସମସ୍ତେ ସମସ୍ତେ ଖୋସାମତି କରି ବଞ୍ଚିବା ପାଇଁ ଚାହାନ୍ତି, ତୁ ତାକୁ ପ୍ରଶଂସା କରିବୁ, ସେ ତାକୁ ପ୍ରଶଂସା କରିବୁ, ଏଇଟା କଲେ ତତେ କହିବେ ଭଲ ଲୋକ, ଦୁଇଟା ମାଇକ୍ରୋଫୋନ୍ ଧରିବେ ସଭା ସମିତିରେ, ସେ ତାକୁ ତାକୁ ପ୍ରଶଂସା କରୁଥିବୁ, ଇଏ ତାକୁ ପ୍ରଶଂସା କରୁଥିବୁ, ଜଗତରେ ଏଇଟା ହେଲେ ସେ ତତେ ଭଲ ପାଇବେ, ସମସ୍ତେ ଭଲ, ଏ ଜଗତରେ ଏହା ଚାଲିଛି, ତୁମେ ଯଦି ନିରପେକ୍ଷ କଥା କହିବ ଶହ ଶହ ଲୋକ ତୁମ ଶତ୍ରୁ ହେଇଛି, ତାଙ୍କ ସ୍ୱରୂପ ପ୍ରକାଶ ପାଇଯିବ, ସେଟା ତାଙ୍କୁ ଭଲ ଲାଗିବନି, ଜଗତ ଏଇଟା ଚାହେଁ ନା, ଜଗତ ଚାହେଁ ତୁମେ ମ୍ୟୁଚୁଆଲ ଚଳ, ତୁମେ ତ ସେ ଭକ୍ତି କରଣ କର, ତା କହିବ ପିଓର ଡିଭୋଟି, ସେ କହିବ ତ କହିବ ପିଓର ଡିଭୋଟି, ଏହା ସେ ଶୁଦ୍ଧ ଭକ୍ତ, ହଁ ସେ ଶୁଦ୍ଧ ଭକ୍ତ, ଦିନ ଖୁସି ହବ କ'ଣ, ଜଗତରେ ଏହା ବର୍ତ୍ତମାନ ଜଗତରେ ତୁମେ ସବୁବେଳେ ମ୍ୟୁଚୁଆଲ ପ୍ଲିଜିଂ ଯଦି କରିପାରିଲ, ପରସ୍ପରକୁ ଖୁସି କରିପାରିଲ, ତାହେଲେ ଜଗତରେ ତୁମେ ବଞ୍ଚିପାରିବ, ସେ ତ ସେୟା ନଥିଲେ, ସେ ତ ସିଦ୍ଧାନ୍ତ କାଟିବେ, ତାଙ୍କ ହୃଦୟରେ ସିଦ୍ଧାନ୍ତ ଗୁଡ଼ା ପରିପ୍ରକାଶ ହେଉଛି, ସେ କ'ଣ ଅପସିଦ୍ଧାନ୍ତକୁ ଧରିବେ, ସିଦ୍ଧାନ୍ତ ଗୁଡ଼ାକୁ ସବୁ ସ୍ଥାପନ କରି ଅପସିଦ୍ଧାନ୍ତକୁ କାଟିବେ, ସେ ଯେତେବେଳେ କଲେ ସମସ୍ତେ ବିରୋଧୀ ହେଲେ, ଏଭଳି ଶିଷ୍ୟମାନେ ବୁଝିପାରନ୍ତି ତାଙ୍କର ଆଟିଚ୍ୟୁଡ଼କୁ ତାଙ୍କର, ସେଥିପାଇଁ ସେ କୁହନ୍ତି ତାଙ୍କ ଯିବା ପୂର୍ବରୁ ସେ କହିକି ଯାଇଛି, ବହୁ ଜୀବ ମୋତେ ମୁଁ ବହୁ ଜୀବମାନଙ୍କ ମନରେ ଉଦ୍ବେଗ ଦେଇଛି, ସେମାନେ ମୋତେ ନିଶ୍ଚିତ ଭୁଲ ବୁଝିଥିବେ, ସମୟ ଆସିବ ସେମାନେ ଜାଣିପାରିବେ, ତାଙ୍କର ଚେତନାର ଉନ୍ମେଷ, କୃଷ୍ଣ ଚେତନାର ଉନ୍ମେଷ ପାଇଁ ହିଁ ମୁଁ କେବଳ ଏ ଜିନିଷ କରିଛି, ମୁଁ ସେମାନଙ୍କର ଶତ୍ରୁ ନୁହେଁ, ମୁଁ ସେମାନଙ୍କର ପ୍ରକୃତ ବନ୍ଧୁ, ସମୟ ଆସିଲେ ସେମାନେ ଉପଲବ୍ଧି କରିବେ, ତାଙ୍କର ଭାରି ଚୁମ୍ବକୀୟ ଶବ୍ଦ, ବେଶୀ କଥା କହିବେନି, ବେଶୀ କଥା ସେ କହିବେନି, ଦୀପଦ କଥା କହିବେ, ଯେ ବୁଝିବା ଲୋକ ବୁଝିବ, ଏତେ କ'ଣ ବୁଝେଇ ଲୋକଙ୍କ କଥାବାର୍ତ୍ତା କରିବ, ଆଉ ବୁଝେଇ 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 ତୁମ ସମୟ ଶକ୍ତି ଗୁଡ଼ା ପଳେଇଯାଉଛି, ତାଙ୍କର ଚୁମ୍ବକୀୟ ଶବ୍ଦ ସବୁ, ଚୁମ୍ବକୀୟ ଶବ୍ଦ କ'ଣ କୁଳକୁଳ କୁହନ୍ତି, ଚୁମ୍ବକରେ କଥା କହୁ, ସେଭଳିଆ କଥା ଗୋଟେ ଗୋଟେ ପଦ କହିଦେଇଛନ୍ତି ତାକୁ, ତୁମେ ବୁଝିବ ଯେ ତୁମ ହୃଦୟ ପୁରା ପରିବର୍ତ୍ତନ ହେଇଯିବ, ତାଙ୍କରି ଶିଷ୍ୟଟି ପ୍ରଭୁପାଦ, ସେ କହିଲେ ଏ ଚୁମ୍ବକ ଫୁମ୍ବକ ଏଠି କାମ କିଛି କରିବେନି, ଏଗୁଡ଼ା କିଛି ବୁଝିପାରିନି ଗଧ ଗୁଡ଼ାକ, ତାଙ୍କୁ ସବୁ ଡିଟେଲ ଦରକାର, 70 ବର୍ଷ ବୟସ ଦେଖୁନା ସବୁ ଫଟୋ ଚଷମା ଲଗେଇ ବସିକି ରାତି ଅନିଦ୍ରା ହେଇ ଡିକ୍ଟର ଫୋନ୍ରେ ତାକୁ ଇଏ କରି ତାଙ୍କ ଶବ୍ଦକୁ ବୁଝିପାରିବେ, ଭକ୍ତି ଠାକୁରଙ୍କର ଶବ୍ଦ ଗୁଡ଼ାକ କିଛି ତୁମେ ବୁଝିପାରିବେନି, କିଛି ତୁମେ ଆଜିକାଲି ଯେଉଁ ପଢ଼ା ପିଲା କିଛି ବୁଝିପାରିବେ, ଗୋଟେ ୱାର୍ଡିଂ ୱାର୍ଡିଂ ବୈଷ୍ଣବ ୱାର୍ଡିଂ ସେମାନେ ଜାଣନ୍ତିନି, ବୈଷ୍ଣବର ଯେଉଁ ପରିଭାଷା ଗୁଡ଼ା ଯେଉଁ ଅଛି ସବୁ ସେଠି ଜାଣନ୍ତିନି, ବୈଷ୍ଣବର ଟର୍ମ ସବୁ ରହିଛି, ବୈଷ୍ଣବମାନଙ୍କର ଯେଉଁ ପରିଭାଷା ଆମେ ପ୍ରବଚନ ଦେଉଛେ, ପୁରୁଣା କାଳ ଲୋକ ପ୍ରବଚନ ଦେବେ, ସେ ବହୁତ ଅନ୍ତର, ବୈଷ୍ଣବ ୱାର୍ଡିଂ ଗୁଡ଼ାକ ଯେମିତି MIL ପଢ଼ା ହେଉଛି, ଆମ ଟିଚରମାନେ ଯେଉଁ ୱାର୍ଡିଂ ସବୁ ଦେଉଥିଲେ ସେ ୱାର୍ଡିଂ ବର୍ତ୍ତମାନ ଟିଚରମାନେ ଦେଇପାରିବେନି, ସେ ଭାଷାର ମାଧୁର୍ଯ୍ୟତା ରହିଛି, ସେଥିରେ ଗମ୍ଭୀରତା ରହିଛି, ସେଥିରେ ଶବ୍ଦର ମୂଲ୍ୟ ରହିଛି, ବହୁତ ସୁନ୍ଦର ବୈଷ୍ଣବ ପରିଭାଷାରେ ସେ ତାଙ୍କର ଯେଉଁ ଶବ୍ଦ ତାଙ୍କ ଶିଷ୍ୟମାନଙ୍କର ଯେଉଁ ଇଏ, କିନ୍ତୁ ପ୍ରଭୁପାଦ କ'ଣ ପୁରା ଭଗବାନ ଶକ୍ତିର ତାଙ୍କ ତ ପୁରା ପ୍ରଭୁ ଚଳୁଥିଲେ ଆଉ, ସମ୍ପୂର୍ଣ୍ଣ ଓଲଟା କେ ପୁରା ଏତେ ସରଳରେ ସବୁ କୃଷ୍ଣ ଚେତନକୁ ସେ ବୁଝେଇଲେ, ଯେଉଁଥିପାଇଁ ଆଜି ବିଶ୍ୱ ଗ୍ରହଣ କରୁଛି, ତାଙ୍କରି ପରିଭାଷା ତାଙ୍କରି ଷ୍ଟାଣ୍ଡାର୍ଡ଼ରେ ସେ ଗୁରୁଙ୍କର କଥାକୁ ରିପିଟ୍ କରିଥାନ୍ତେ, ଇଏ ଭାରତୀୟ ଲୋକ ତ ବୁଝିପାରିନଥାନ୍ତେ ଆଉ, ଭକ୍ତି ଠାକୁରଙ୍କ କଥା ତ ବୁଝିପାରିବେ, କିଛି ବୁଝିପାରିବେନି, ସେ ବ୍ରହ୍ମସଂଗୀତରେ ଗୋଟେ ବହିଲେ କିଛି ମୁଁ ଫୁଲ ଦେଖିବେ ତ କ'ଣ ବୁଝି ମୋତେ ବୁଝେଇବ, ଗୋଟେ ଶବ୍ଦ ବୁଝିପାରିବନି, ତାଙ୍କର ଆର୍ଟିକଲ ଗୁଡ଼ା ବେଙ୍ଗଲରେ ଯେଉଁ ସବୁ ଆର୍ଟିକଲ ସବୁ ଗୁରୁଙ୍କ ଉପରେ, ଗୁରୁଙ୍କ ଉପରେ ଆଶ୍ରମ ଉପରେ, ସେବା ଉପରେ, ବ୍ରହ୍ମଚାରୀଙ୍କ ଉପରେ ଯାହା ସବୁ ସବୁ ରଚନା କରିଛନ୍ତି, ଶୁଣିଲେ ପିଲା ଛାନିଆ ଦୌଡ଼ିକି ପଳେଇବେ ଘରକୁ, ଘରକୁ ପଳେଇବ ତୁମେ, ଯେଉଁ ଶବ୍ଦ ସେ ସବୁ ଲେଖିଛ, କେମିତି ସେବା କରାଯାଏ, କେମିତି ଗୁରୁଙ୍କୁ ନିଷ୍ଠା କରାଯାଏ, ପ୍ରଭୁପାଦ କେତେ ପ୍ରକାର ବୁଝେଇ ବୁଝେଇ, କିନ୍ତୁ ଗୋଟେ ଲୋକଟା ଗୋଟେ ଜୀବଟା ଅଟକିକି ରହୁ, ଆଉ ପଳେଇଗଲେ କ'ଣ ପଳେଇବ, ଗୋଟେ ଜୀବଟାକୁ ଯଦି ପୁରା ହେଭି ଜିନିଷ ଦିଆ ହେଇଯିବ ସେ କ'ଣ କରିବ, କୁଆଡ଼େ ପଳେଇବ, ଆଉ ଘରକୁ ପଳେଇବ, ପୁଣି ମାୟାରେ ପଡ଼ିଯିବ, ଏ ବହୁତ ଦୟାମୟ ଥିଲା ନା, ଜୀବଟାକ ଏତେ ବୁଝିପାରିବେନି, କମ୍ପ୍ରମାଇଜ ଫିଲୋସଫି ସହିତ କେବେ କମ୍ପ୍ରମାଇଜ କରିନାହାନ୍ତି, ପୁରା ସବୁ ସିଦ୍ଧାନ୍ତ ରଖିଛନ୍ତି, କିନ୍ତୁ ଏତେ ସୁନ୍ଦର ସରଳ ଉପାୟରେ ଭଗବାନଙ୍କ କୃପାରେ ସବୁ ଲେଖିଦେଇଛନ୍ତି, ଗୋଟେ ଜୀବଟା ବୁଝିପାରୁଛି, ଏଇଟା ଭଗବାନଙ୍କ ଶକ୍ତିରେ ଏଇଟା ହେଲା, ସେଥିପାଇଁ ଏଇଟା ଅଦ୍ୱିତୀୟ କୀର୍ତ୍ତି, ଏ କୀର୍ତ୍ତିକୁ କେହି ଏଷ୍ଟାବ୍ଲିଶ କରିପାରିବେନି, ଇଂଲିଶରେ ଲେଖିବା ଆଉ ଏତେ ସୁନ୍ଦର ପରିଭାଷାରେ ଚୈତନ୍ୟ ମହାପ୍ରଭୁଙ୍କର ଶିକ୍ଷା ଭାଗବତଙ୍କୁ ବୁଝେଇବା ଏଟା ସମ୍ଭବ, ସବୁ ଆଚାର୍ଯ୍ୟମାନଙ୍କର ଦୟା, ତେଣୁ ଆଚାର୍ଯ୍ୟମାନଙ୍କ ତୁମର ଯଦି ଏଇ ଯେଉଁ ଏକଥାରେ ଆମେ ଏଠିକି ପଳେଇଥିଲେ, ଯେଉଁ ଜୀବ ଯେଉଁ କହୁଛି ଦୁର୍ବଳତା ରହିଛି ମୋର ଯେଉଁ କାମ ପ୍ରତି ବା ଯେଉଁ ଯାହା ଜିନିଷ ତୁମର ତୁମେ କେବେ ତୁମ ନିଜ ବଳ ଦ୍ୱାରା ପାରିବନି, ତାହେଲେ ଆଚାର୍ଯ୍ୟ ନିଷ୍ଠ ହବ, ଗୁରୁକୃପା ଉପଲବ୍ଧି କରିବ, ଗୁରୁଙ୍କର ସେବା କରିବ, ଗୁରୁ ପ୍ରସନ୍ନ ହେଲେ ତୁମେ ସେ ବଳଟା ପାଇଲେ ସେ ବଳ ଦ୍ୱାରା ତୁମେ ଯାହା କିଛି କରିବ, ନହେଲେ ସାଧାରଣ ଲୋକ କ'ଣ ବୁଝି ତାଙ୍କ ଜୀବନ ଜଣାପଡ଼ିବନି ଚାଲିବ ଏଇ ମୁଢ଼ଗୁଡ଼ା ମୁଢ଼ଭଳିଆ ସାଧୁଙ୍କୁ ବୁଝିବା ପାଇଁ କଷ୍ଟ ହେଉଛି କ'ଣ କରିବା, ଆମେ ତ ମାୟାଗ୍ରସ୍ତ ଜୀବ ସଂସାର ଭିତରେ ରହିଛେ, ଏ ସର୍ବତ କାମ କ୍ରୋଧ ସବୁ ଭରି ହେଇକି ରହିଛି, ସେ କ'ଣ ବୁଝିବ ସେ ଗୋଟେ ଏଇ ଜିନିଷ ଭକ୍ତି ତତ୍ତ୍ୱ, ଏଇଟା ଗୋଟେ କେତେ ଗମ୍ଭୀର କଥା, ଗୋଟେ କେତେ ଗମ୍ଭୀର ଜୀବନ ଭକ୍ତିଟା, ଜୀବନର ଉଦ୍ଦେଶ୍ୟ ହେଲା କେବଳ କୃଷ୍ଣଙ୍କୁ ଖୁସି କରିବା, ଆଉ କିଛି ଖୁସି ନାହିଁ, ଭଲ ଖାମି ଭଲ ପିନ୍ଧି ଭଲ ରହିବି, ଏଇଟା ତ ସବୁବେଳେ ସବୁ ଜନ୍ମ ରହିଛି, ଏଇ ଜନ୍ମରେ କେବଳ ଭଗବାନ ଗୁରୁଙ୍କୁ ଖୁସି କରିବାକୁ ପଡ଼ିବ ମୋତେ, ତାଙ୍କ ଚିନ୍ତା ଆଉ କିଛି ଚିନ୍ତା ମୋତେ କରିବାର ନାହିଁ, କୌଣସି ଜିନିଷ ମୋର ମୁଣ୍ଡରେ ଆଉ ପୁରିବାର ନାହିଁ, ଏଇଟା ହେଉଛି ମୋର କୌଣସି ଜିନିଷ ମୁଣ୍ଡ, ସେ ତ ଖୁସି ହେଇଗଲେ ସବୁ ମିଳିଲା, ଆଉ କୃଷ୍ଣଙ୍କୁ ମୋର ଖୁସି କରିବାର ଅଛି, ତାଙ୍କ ଜାଗା ଏ ତାଙ୍କର ସବୁ ସ୍ଥାନ ତାଙ୍କର ସବୁ ପାରଫାନିଲିଏସ୍, ଏଇଟା ତୁମର ତ ନହେଲେ ତୁମେ ଆଉ ଆଗେବ କ'ଣ, ସଂସାର ଲୋକ ଯେଭଳି ଶେଷକଥ ସମୟ ଲେଖିଲେ ସେଇ ଜିନିଷ ଗାଧବାଚିରତାସ୍ତାପମ ମବିନ୍ଦନ ଶରଦର୍କଜମ ଯଥା ଦରିଦ୍ର କୁପୃପଣମ କୁଟୁମ୍ବ୍ୟା ବିଜିତେନ୍ଦ୍ରିୟ, ପୁଣି କୁଟୁମ୍ବମାନଙ୍କ ପାଇଁ ଦୁଃଖ କରି ଦୁଇଟା ଶବ୍ଦ କହିଲେ, ଯେମିତି ପ୍ରଥମ ଦ୍ୱିତୀୟ ସ୍କନ୍ଦରେ କହିଥିଲେ ସେଇଭଳିଆ ଦୁଃଖ କରି, ସାଧୁମାନଙ୍କ ଜୀବନ ବହୁତ ଉନ୍ନତ ଭକ୍ତି, ଆଜି ପଢ଼ୁଥିଲେ ସେ ଠାକୁରଙ୍କୁ ସେ କଥା କହୁଥିଲେ, ଏତେ ବଢ଼ିଆ କଥା କହିଲେ, ମଠରେ ଯିଏ ରହୁଛନ୍ତି ସିଏ ଭାବୁଛନ୍ତି ଏ ମନ୍ଦିର ହେଉଛି ଆମର ଭୋଗର ବସ୍ତୁ, ଏଠି କ'ଣ ଗୋଟେ ଗୃହସ୍ଥ ଆସିବ, ଏଠି କ'ଣ ଗୋଟେ ଗୃହସ୍ଥ ଲୋକ ଏଠିକି ଆସିବ, ଏଇଟା ଯେଉଁ ଗୋଟେ ଭଗବାନଙ୍କ ପାଖରେ ଅପରାଧ ବୋଲି ସେ ଆଜି ବୁଝିପାରେନି, ଏଠି ମୋ ଜାଗା ଏଠି ମୁଁ ରହିଛି ସେମାନେ ଅତି ନିଚ୍ଚ, ଏ ବି ଅପରାଧ, ଗୃହସ୍ଥମାନେ ବା ଗୃହୀମାନେ କେବେ ଭାବିବା ଉଚିତ ନାହିଁ, ଏମାନେ ମଠରେ ଗୋଟେ ଉପଜୀବୀ ଭଳିଆ ରହିଛନ୍ତି, ଏମାନେ କିଛି କରିପାରିଲେନି, ଏମାନେ ଆସି ମଠ ମନ୍ଦିର ରହିଛନ୍ତି, ତୁରନ୍ତ ଦେଇକି ସବୁ ବୁଝାଉଥାନ୍ତି ଯେ ସମସ୍ତେ ଏଠି ଗୁରୁ ଗୁରୁଙ୍କର ସେବା କରିବା ପାଇଁ ଆସୁଛନ୍ତି ସେବକ, ଏ ଦୃଷ୍ଟିକୁ ତୁମକୁ ଆଣିବାକୁ ପଡ଼ିବ, ଆଜି ସେ ତାଙ୍କ ଲେକ୍ଚର ତାଙ୍କର ସେ ଗ୍ରନ୍ଥରେ ସେ ଜିନିଷ ସେ କହୁଛନ୍ତି, ବହୁତ ଉନ୍ନତ ଚେତନା ସ୍ତର କଥା ଏସବୁ, ଏଇଠି ପୁଣି ସେ କଥା କହିଲେ, ପୁଣି କୁଟୁମ୍ବୀମାନଙ୍କ କଥା କହିଲେ, ଅବିନ୍ଦନ ଲେଭିରେ ଯଥା ଦରିଦ୍ର ମିତି ପୂର୍ବ ଶ୍ଲୋକେ ସମ୍ପର୍ଣ୍ଣା କୁଟୁମ୍ବୀ ନା ଗେୟମ, ପୂର୍ବ ଶ୍ଲୋକର ଯେଉଁ କୁଟୁମ୍ବୀ ଶବ୍ଦ ଅଛି ସେଇ କୁଟୁମ୍ବୀ କଥା ପୁଣି ଏଠି କହିଲେ, କୁଟୁମ୍ବୀ କଥା କ'ଣ କହିଥିଲେ ପୂର୍ବ ଶ୍ଲୋକରେ, କୁଟୁମ୍ବୀ ଲୋକ ପିଲା ଛୁଆରେ ଆସକ୍ତି ହେଇକି ସେ କ'ଣ ଜାଣିପାରେ ନା, ସମୟଟା ଜାଣିପାରେ ନା, ତାର ମୃତ୍ୟୁ ଆସିକି ପହଞ୍ଚାଏ, ଯେଭଳି ଜଳ ଶରତ ଋତୁରେ ବର୍ଷା ଋତୁରେ ଥିବା ଜଳ ଧୀରେ ଧୀରେ ଶୁଖି ଶୁଖିଆ ଯାଉଛି, ମତ୍ସ୍ୟ ଜାଣିପାରେ ନା, କୁଟୁମ୍ବାସକ୍ତ ବ୍ୟକ୍ତି ଜାଣିପାରେ ନା ଯେ ମୋର ସମୟ ଚାଲିଯାଉଛି, ପ୍ରଥମ ଆଉ ସେଇ ପୁଣି କୁଟୁମ୍ବ ପାଇଁ ପୁଣି ଦୁଃଖ କରି ପୁଣି ଗୋଟେ ଉଦାହରଣ ଦେଲେ, ଗାଧବ ଅଚିରାତ ସ୍ଥାପମ ଅବିନ୍ଦମ ଶରଦର୍କଜମ ଯଥା ଦରିଦ୍ର କୃପଣମ, ଏଠି କ'ଣ ଲେଖିଲେ, ଦରିଦ୍ର କୃପଣ କୁଟୁମ୍ବୀ ଅଜିତେନ୍ଦ୍ରିୟ, ଯେ ଇନ୍ଦ୍ରିୟକୁ ସଂଯମ କରିନି, କୁଟୁମ୍ବ ପୋଷଣକାରୀ, ଧନ ଉପାର୍ଜନରେ କ୍ଲିଷ୍ଟ ଚିତ୍ତ ଦରିଦ୍ର, ଯେଭଳି ସଂସାର ତାପରେ ତାପିତ ହୁଏ, କାରଣ ଏକରେ ହେଲା ଗରିବ, ଦ୍ୱିତୀୟରେ କ'ଣ କରୁଛି, ଧନ ପାଇଁ ବହୁତ କଷ୍ଟ କଷ୍ଟ କରି ଧନ ଟିକେ ପାଉଛି, ଏ ଦରିଦ୍ର ବହୁପୁଟ ପିଲା ଛୁଆ ବହୁତ ଅଛନ୍ତି, ବହୁ କୁଟୁମ୍ବ ପୋଷଣକାରୀ, ଏଣେ ଅଜିତେନ୍ଦ୍ରିୟ, ଏଣେ ଇନ୍ଦ୍ରିୟ ବି ସଂଯମ ନାହିଁ, ସେ ଲୋକ ଯେଭଳି କଷ୍ଟ ପାଏ, ଇନ୍ଦ୍ରିୟ ସଂଯମ ନଥିବ, ଏଣେ ଧନ ବି ପାଖରେ ନଥିବ, ଏଣେ ଧନ ରୋଜଗାର କରିବାକୁ ପଡ଼ୁଥିବ, ଏଣେ ବହୁ କୁଟୁମ୍ବୀ ଥିବ, ସେ ଲୋକ ଯେତିକି କଷ୍ଟ ପାଏ, ଯେଭଳି ତାପ ପାଉଛି, ଏଠି ସେ କହିଲେ, ଗାଧାର ଚରିତମ ସ୍ତାପମ ଅବିନ୍ଦମ ଶରଦର୍କଜମ, ଶରତ ଋତୁର ଶରତକାଳୀନ ରବି କିରଣରେ, ଏଣେ ଜଳ ଶୁଖି ଶୁଖିଆ ଯାଉଛି, ସେ ରବି କିରଣରେ ସନ୍ତାପ ତାପଟା ହେଉଛି, କିଏ ପାଉଛି, ମତ୍ସ୍ୟ ପାଣି ତାତିଲାଣି, ପାଣି ତାତିଗଲାଣି, ସେ ଯେମିତି କଷ୍ଟ ପାଏ ସେ କ'ଣ କରିପାରିବ, ବର୍ଷା ଋତୁରେ ଖେଳୁଥିଲା, ବର୍ତ୍ତମାନ ପାଣି ଶୁଖି ଶୁଖିଆ ଗଲା, ଶରତ ଋତୁ ଆସିଗଲା, ସେ ଯେଭଳି କଷ୍ଟ ପାଏ ସେଭଳି ଦରିଦ୍ର ଅଜିତେନ୍ଦ୍ରିୟ, ଆଉ କ'ଣ କହିଲେ ତୃତୀୟ ନମ୍ବର, ଦରିଦ୍ର କୃପଣ ଅଜିତେନ୍ଦ୍ରିୟ ବ୍ୟକ୍ତି, ଆଉ ବହୁ କୁଟୁମ୍ବୀ ଧନ କ୍ଲିଷ୍ଟ, ଧନରେ ବହୁତ କଷ୍ଟ ପାଉଛି, ବହୁ ପିଲା ଛୁଆ ଥିବେ, ଏଣେ ଅଜିତେନ୍ଦ୍ରିୟ ହେଇଥିବ, ସିଏ ଯେଭଳି କଷ୍ଟ ପାଏ ସେଭଳି ଶରତର ସୂର୍ଯ୍ୟକିରଣରେ ତାପିତ ହେଇକି ମତ୍ସ୍ୟ ସେଭଳି କଷ୍ଟ ପାଉଛି, ଏ ଦୁଇଟା କାହା ପାଇଁ ରଖିଲେ, ଏଇଟା ହେୟ ଉପାଦାନ, କିନ୍ତୁ ଇଏ ସାଧାରଣ ଲୋକଙ୍କୁ ଶିକ୍ଷା ଦେଲେ। ପ୍ରକୃତ ମହାରାଜଙ୍କ ଆଗରେ ଏଟା ବର୍ଣ୍ଣନା କରୁଛୁ। ଜୟ ଗ୍ରନ୍ଥରାଜ ଶ୍ରୀମଦ ଭାଗବତମ୍ କି ଜୟ, ଶ୍ରୀଲ ପ୍ରଭୁପାଦ ଗୁରୁଦେବ କି ଜୟ, ନିତାଏ କୌର।